मातृवृंद आज विशेष भाव रविवार कार्यक्रम जोग देता वर्तमान मान विशेष भाव में धन्यवाद अर्पण करमर तो प्रतिदिन यह भागवत कथा चलती आज दुईट पर्यायर भागवत कथा हम वर्तमान आम धारावाहिक भाव जो भागवत रही कहता संडे प्रोग्राम भागवत कथा कह तेणु आम यो भागवत कार्यक्रम भगवान वृंदावन वर्षा एवं शरद ऋतुर वर्णना चलती सेठिकार से समय भगवान लीला सब वर्णना करषा ऋतुर वर्णना हो जाए एक श्लोक पर्यंत बतीस श्लोक रु अठारी श्लोक शरद ऋतुर वर्णना करें कल चौतीस श्लोक पर्यंत आलोचना करते आज पैंतीसतम श्लोक आरंभ करने कथा सर्वस्वं जलदाहित्वा वीरेजु सुब्रवर्चस यथा त्यक्तेषणा शांता मुनयो मुक्तकीर्विषः शरद ऋतुर वर्णना करद ऋतु कौन होता है ना सर्वस्वं जलदाहित्वा मेघ मैने वर्षा ऋतु जो भाव श्याम वर्ण एक रही था श्याम घन था सब प्राणी थाए जल था किंतु वर्षा होगापर वृष्टि सब चलीगला वर्षा सब होगला से जाती ना सर्वस्वं जलदा हित्वा जिते जल था सबको देदे सीद प्रदान करदे सर्वस्वं जलदा हित्वा देदेवा द्वारा कौन है ना बीरेजु शुभ्र वर्चस से जो कड़ा देखा जाते बर्तमान धड़ा हो गले शुभ्र शुभ्र वर्चस धड़ा ज्योति बाहर शुभ्र वर्चस बीरेजु आदर से बहुत सुंदर देखागले पढ़ा देखागले एत सुंदर नुह धड़ा देखागले बहुत सुंदर देखागले बीरेजु शुभ्र वर्चस तेणु भगवान ये दृश्य को देखते सुखदेव गोस्वामी शरद ऋतु वर्णना यह भाव कर शरद ऋतु जो वर्णना करीत महाराज को सुखदेव गोस्वामी गोटे उदाहरण दौरान ये जो शुभ्र वर्चस ये सहित गोटे तुलना कले सुखदेव गोस्वामी ये तुलना कले साधु व्यक्ति से सब देखिए प्रकृत में केमी जड़े भगवत चेतनशील हो पार साधुंर उद्यम हो साधुंर एकमात्र कर्तव्यूटा से सब भगवान सेवार रही भगवान सहित युक्त होती मतीत मतगत प्राण बोधयंत परस्परम यही भाव सब भगवान विषय सेवार रही तेणु से जहाँ देखिले केमी भगवान सहित से युक्त हो पार जन के भगवान भक्त हो पार से सब उदाहरण से दौर बहुत उदाहरण दि जा पार सहित कितु ये जन भक्त भक्त श्रेष्ठ जन भागवतोत्तम श्रेष्ठ भागवत ये कीर्तन होती आचार्य एवं दुईज आचार्य से रही जन अच्छा श्रवण आचार्य परीक्षित महाराज आउ जो कीर्तन आचार्य सुखदेव गोस्वामी तेणु दुईज जाक बहुत उन्नत स्तर भक्त तेणु सुखदेव गोस्वामी ये उदाहरण देखिले ये देखिले दृश्यटी शरद ऋतुर जो बादल देखिले धड़ा देखा जा शुभ्र देखा जा चिकचिक कर तेणु उदाहरण दे परीक्षित महाराज को कि ना जथा त्यक्त क्षणा शांता मुनयो मुक्त किड़ विष मुनयो मुनि मैने भक्त मैने भक्त मैने सब भगवान मन सभी मन कृष्ण पदार विंदयो ये होती भक्त सब मन को भगवान पादपत्र रखी गोपी मैने राधाराणी सब भाव गोपी मैने भगवान चलीगले एगार वर्ष काल लीला कर वृंदावन में चलीगले मथुरा को आरले ना तेणु गोपी मैने राधाराणी से मैंने भगवान विरह में बहुत बहुत विरह जंत्रणा भोग करेणु से चिंता करुँच କୃଷ୍ଣଙ୍କୁ ଚିନ୍ତା କରିଥିବାରୁ ଆମେ ସିନା ଏଇଟା ବିରହ ଆମକୁ ଆସୁଛି, ଆମେ ତ କୃଷ୍ଣଙ୍କୁ ଭୁଲିଯିବା, କୃଷ୍ଣଙ୍କୁ ଚିନ୍ତା କରିବା ନାହିଁ। ତେଣୁ ସିଏ ଜଣେ ଋଷି ପାଖକୁ ଗଲେ, ଦୁର୍ବାସା ମୁନି ଗଲେ, କହିଲେ କେମିତି ଆମେ ଆମକୁ ଏଇ ଗୋଟେ ଯୋଗ ଶିଖା, କେମିତି ଆମେ କୃଷ୍ଣଙ୍କୁ ଭୁଲିଯିବୁ, କୃଷ୍ଣଙ୍କୁ କେମିତି ଆମେ ମନେ ପକାଇବା, ସେଥିପାଇଁ ସବୁ ବ୍ୟବସ୍ଥା କରାଯାଉଛି। କିନ୍ତୁ ଗୋପୀମାନଙ୍କରେ ତାଙ୍କର ଦରକାର ଥିଲା ଆର ବିପରୀତ କଥା, ଯାହାକି ଆମର ଜଡ଼ ଭରତଙ୍କର ଅବସ୍ଥାରେ ମଧ୍ୟ ସେଇଆ ହେଇଥିଲା। ଜଡ଼ ଭରତଙ୍କ ସମୟ ମାନେ ଜଡ଼ ଭରତଙ୍କ ବିଷୟରେ ମଧ୍ୟ ସେ କଥା କୁହାଯାଏ। ଜଡ଼ ଭରତ ଏତେ ସମସ୍ତ ରାଜ୍ୟକୁ ତ୍ୟାଗ କରି, ସମଗ୍ର ପୃଥିବୀର ରାଜ୍ୟକୁ ତ୍ୟାଗ କରି ସେ ଭଗବାନଙ୍କ ଭଜନ କରୁଥିଲେ, ଏବଂ ଭଗବାନଙ୍କ ଚିନ୍ତନରେ ତାଙ୍କର ସବୁ ବିଭିନ୍ନ ପ୍ରକାର ଅଷ୍ଟସାତ୍ତ୍ୱିକ ବିକାର ଆସୁଥିଲା। କ'ଣ ଚକ୍ଷୁରୁ ଲୋତକ ନିର୍ଗତ ହେଉଥିଲା, ରୋମାଞ୍ଚ କମ୍ପ ଇତ୍ୟାଦି ଜାତ ହେଉଥିଲା। ତେଣୁ ସିଏ ଭାବିଲେ ଏଇଟା ଦ୍ୱାରା ମୋର ଭକ୍ତିରେ ବାଧକ ବୋଲି କହିକିରି ସେ ଗୋଟେ ଓରଟା ଗାୟତ୍ରୀ ବୋଲିଲେ, ଓରଟା ଗାୟତ୍ରୀ ଜପ କଲେ। ତେଣୁ ଗୋପୀମାନେ ମଧ୍ୟ ସେଭଳି ଭାବରେ ଦୁର୍ବାସା ତାଙ୍କୁ କହିଲେ, ଠିକ୍ ଅଛି ତୁମେ ପ୍ରଥମେ କୃଷ୍ଣଙ୍କୁ ଚିନ୍ତା କର, ତା'ପରେ ମୋ କୃଷ୍ଣଙ୍କୁ ଦୂରେଇ ଦେବ ମନରେ, ଏଇଭଳି ଭାବରେ କହୁଛନ୍ତି। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ କୃଷ୍ଣଙ୍କୁ ଦୂରେଇ ପାରୁନାହାନ୍ତି। ଯାହା ଦେଖିଲେ ସବୁଠି ସେ କୃଷ୍ଣ, ଯାହା ନେତ୍ର ପଡ଼େ କୃଷ୍ଣ, ସ୍ଫୁରେ ତାବର ଜଙ୍ଗମ ଦେଖେ ନା ଦେଖେ ତା ମୂର୍ତ୍ତି, ସର୍ବତ୍ର ହଏ ନିଜ ଇଷ୍ଟଦେବ ସ୍ମୃତି, ସବୁଠାରେ ସେ ଭଗବାନ ଦର୍ଶନ କରନ୍ତି। ତେଣୁ ମୁନିମାନେ ମୁନୟ ମୁକ୍ତ କିଳି ବିଷ, ମୁନିମାନଙ୍କର ଭକ୍ତମାନଙ୍କର ସେମାନଙ୍କର ଯଦି କିଛି ଈର୍ଷଣା ଥାଏ ବା କିଛି ଅଭିଳାଷ ଥାଏ, ପ୍ରକୃତରେ ଆମର କୌଣସି ଅଭିଳାଷ ରହିବା କଥା ନୁହଁ, ଇଏ ହେଉଛି ଭକ୍ତି। ଅନ୍ୟା ଅଭିଳାଷତା ଶୂନ୍ୟ ଜ୍ଞାନ କର୍ମାଦି ଅନାବୃତ୍ତମ ଆନୁକୂଲ୍ୟ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା, ଇଏ ହେଉଛି ଶ୍ରେଷ୍ଠ ଭକ୍ତି। କେଉଁଟା ନା ଆମର କୌଣସି ଅଭିଳାଷ ରହିବ, ନିଜର ଅଭିଳାଷ ରହିବ ନାହିଁ, ଆମର ଏକମାତ୍ର ଅଭିଳାଷ ହେବ ଭଗବାନଙ୍କର ସେବାରେ ନିଯୁକ୍ତ ହେବା, ଇଏ ହେଉଛି ପ୍ରକୃତ ଅଭିଳାଷ, ଇଏ ଅନ୍ୟ ଅଭିଳାଷ ନୁହଁ। ତେଣୁ ଯେଉଁମାନଙ୍କର କିଛି ଅଭିଳାଷ ରହିଛି, ଭକ୍ତମାନଙ୍କର କିଛି ଅଭିଳାଷ ରହିଛି, କିନ୍ତୁ ଯେଉଁଭଳି ଭାବରେ ଏଇ ଯେଉଁ ଜଳ ଥିଲା ମେଘରେ ବାଦଲରେ ଜଳ ଥିଲା, ସେ ଅସୁନ୍ଦର ଦେଖାଯାଉଥିଲା, କିନ୍ତୁ ଯେତେବେଳେ ଜଳକୁ ସେ ତ୍ୟାଗ କରିଦେଲା ସେତେବେଳେ ସେ ଶୁଭ୍ର ବିରାଜିତ ହେଲା, ବହୁତ ସୁନ୍ଦର ଦେଖାଗଲା। ସେଭଳି ଭାବରେ ଭକ୍ତଙ୍କର ମନରେ ଯଦି କିଛି ଅଭିଳାଷ ରହିଛି, ଅନ୍ୟ ଅଭିଳାଷ, ଇତର ଅଭିଳାଷ, ଭଗବାନଙ୍କ ଛଡ଼ା ଅନ୍ୟ କିଛି ଅଭିଳାଷ ରହିଛି, ତାହେଲେ ସେମାନେ ବିରାଜିତ ହେବେ ନାହିଁ, ଏତେ ସୁନ୍ଦର ଦେଖାଯିବେ ନାହିଁ। କିନ୍ତୁ ଯଦି ତ୍ୟକ୍ତ ଇଷଣା, ସବୁ ଇଷଣାକୁ ତ୍ୟାଗ କରିଦେବେ, ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ଆସ୍ତେ ଆସ୍ତେ ସବୁ ଅନ୍ୟ ଯେଉଁ ଅଭିଳାଷ ରହିଛି ସେ ଅଭିଳାଷ ସବୁ ତ୍ୟାଗ ହୋଇଯିବ। ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେଲେ ନିମ୍ନତର ସ୍ୱାଦ ଆଉ ତାଙ୍କୁ ଭଲ ଲାଗିବ ନାହିଁ। ରସବର୍ଜଂ ରସପ୍ରିୟସ୍ୟ ପରମ ଦୁଷ୍ଟା ନିବର୍ତ୍ତତେ, ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଲେ। ଯେଉଁମାନେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେଲେଣି ଭଗବାନଙ୍କ ସେବାରେ ନିଯୁକ୍ତ ରହି ଉନ୍ନତ ସ୍ୱାଦ ପ୍ରାପ୍ତ ହେଉଛନ୍ତି, ଆଉ ଇତର ଭଗବତ ବହିର୍ମୁଖ ଯେଉଁ ସବୁ କଥା ରହିଛି, ଭୌତିକ ବିଷୟ, ବିଷୟ ଚିନ୍ତା ବା ବିଷୟ ଭୋଗ, ବିଷୟ କାମନା ସବୁ ରହିଛି, ଏସବୁ ଆଉ ତାଙ୍କୁ ଭଲ ଲାଗିବ ନାହିଁ, ଏସବୁ ତ୍ୟାଗ କରିଦେବେ। ଯଥା ତ୍ୟକ୍ତ ଇଷଣା ଶାନ୍ତା, ଏସବୁ ଇଷଣା ଯେତେବେଳେ ତ୍ୟାଗ କରିଦେବେ, ଏସବୁ ଅନ୍ୟ ଅଭିଳାଷ ଯେତେବେଳେ ତ୍ୟାଗ କରିଦେବେ ସେମାନେ ଶାନ୍ତ ହୋଇଯିବେ। ଅଭିଳାଷ ଥିବାରୁ ସେମାନେ ଅଶାନ୍ତ ରୁହନ୍ତି, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ସମସ୍ତେ ଅଶାନ୍ତ ଭକ୍ତ ଛଡ଼ା ଅନ୍ୟ ସମସ୍ତେ ଅଶାନ୍ତ। ଏମିତିକି କର୍ମୀ, ଜ୍ଞାନୀ, ଯୋଗୀ ଏମାନେ ସମସ୍ତେ ଅଶାନ୍ତ, କେହି ଶାନ୍ତ ନୁହନ୍ତି। ଚୈତନ୍ୟ ଚରିତ୍ରାମୃତ କରାଯାଇଛି, ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲେ ଅଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। ଯେଉଁମାନେ କର୍ମ ମାର୍ଗରେ ଅଗ୍ରସର ହୁଅନ୍ତି ଉନ୍ନତ ଲୋକକୁ ଯିବା ପାଇଁ, କର୍ମକାଣ୍ଡ ଧାରା ବେଦରେ ଯେଉଁ ତ୍ରୈବିଦ୍ୟା ତିନି ବେଦରେ ଯେଉଁ ରହିଛି ଯଜ୍ଞ ସବୁ ରହିଛି, ସେସବୁ ଯଜ୍ଞ କରନ୍ତି, ତାଙ୍କର ଉଦ୍ଦେଶ୍ୟ ଥାଏ ବା ଅଭିଳାଷ ଥାଏ କେମିତି ସ୍ୱର୍ଗ ଲୋକକୁ ଯିବେ, ସେଠିକି ଯାଇ ସେଠି ବହୁତ ଉପଭୋଗ ରହିଛି, ସେ ଏ କାମନା ଥାଏ। ଭୁକ୍ତି ମୁକ୍ତି, ଯେଉଁମାନେ ଜ୍ଞାନୀମାନେ ତାଙ୍କର କାମନା ଥାଏ ମୁକ୍ତି କେମିତି ହେବା, ଏ ଭୌତିକ ଜଗତରେ କେମିତି ମୁକ୍ତି ହେବା, ଭୌତିକ ଜଗତରେ ବହୁତ ଦୁଃଖ ରହିଛି, ଏ ଭୌତିକ ଜଗତରେ ମୁକ୍ତ ହୋଇଗଲେ ଆମେ ଆନନ୍ଦ ପ୍ରାପ୍ତ ହେବା, ଏଇଭଳି ଭାବରେ ମୁକ୍ତି ମାନଙ୍କର କାମନା ଥାଏ। ଏବଂ ଯେଉଁମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରନ୍ତି ତାଙ୍କର ଯୋଗ ସିଦ୍ଧି କାମନା ଥାଏ, ବହୁତ ଯୋଗ ସିଦ୍ଧି ରହିଛି, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଆହୁରି ପ୍ରକାର ଦଶ ପ୍ରକାର ରହିଛି, ଅଠର ପ୍ରକାର ଯୋଗ ସିଦ୍ଧି ରହିଛି, ଅନେକ ପ୍ରକାର ଯୋଗ ସିଦ୍ଧି ରହିଛି। ତେଣୁ ଯୋଗୀମାନଙ୍କର ଯେଉଁ ଯୋଗ କରନ୍ତି, ଆଚରଣ କରନ୍ତି, ତାଙ୍କର ଇଚ୍ଛା ଥାଏ କେମିତି ଯୋଗ ସିଦ୍ଧି ପ୍ରାପ୍ତ ହେବା। ଗୋଟିଏ ଗୋଟିଏ ଯୋଗ ସିଦ୍ଧି ଯଦି ପ୍ରାପ୍ତ ହୋଇଯାଉଛି ତାକୁ ଭଗବାନ ବୋଲି କହୁଛନ୍ତି। ଯଦି ଶୂନ୍ୟରୁ କିଛି ଗୋଟେ ସୁନାଟିଏ ବାହାର କରିଦେଲେ ତାହେଲେ ସେ ଭଗବାନ ହୋଇଗଲେ, କିନ୍ତୁ ସେମାନେ ଜାଣନ୍ତି ନାହିଁ ଇଏ ହେଉଛି ଯୋଗ ସିଦ୍ଧି, ଦୁଇ ପଇସାର ସିଦ୍ଧି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ଏଇଟା ଦୁଇ ପଇସାର ସିଦ୍ଧି। ତାରେ ଜଣେ ସିଦ୍ଧି ପ୍ରାପ୍ତ ହୋଇଥିଲେ ଲଘିମା ସିଦ୍ଧି, ବହୁତ ଲଘୁ ହୋଇଯିବେ, ହାଲକା ହୋଇଯିବେ, ତେଣୁ ଜଳରେ ମଧ୍ୟ ଚାଲିପାରିବେ। ତେଣୁ କାଲକାଟାର ରହିଛି ଗଙ୍ଗା ନଦୀରେ ସବୁ ତାଙ୍କ ପାଇଁ ସବୁ ଯେଉଁଦିନ ଚାଲିବେ ଗଙ୍ଗା ନଦୀ ଉପରେ ଜଳରେ ଚାଲିବେ ସିଏ, ସେଥିପାଇଁ ସବୁ ଟିକେଟ୍ ବିକ୍ରି ହେଲା, ବହୁତ ଲୋକ ଆସି ଉପସ୍ଥିତ ହେଲେ, ଯଥା ସମୟରେ ସେ ଲୋକ ମଧ୍ୟ ଆସିଲେ ଏବଂ ସେ ଗଙ୍ଗା ନଦୀରେ ପାର ହୋଇକି ପଳେଇଗଲେ, ଚାଲିକି ପଳେଇଗଲେ, ଯେମିତି ଆମେ ଭୂମିରେ ଚାଲୁଛୁ ସେଇଭଳିଆ ଚାଲିକି ପଳେଇଗଲେ। ସେହି ସମୟରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେଇଟା ଥିଲେ, ତାଙ୍କର ଯେଉଁ ରହିଛି ଆଶ୍ରମ ଉଲଟା ଡଙ୍ଗା ସେଇଠି ରହିଥିଲେ, ସେ ଖବର ପାଇଲେ। ତେଣୁ ଯେତେବେଳେ ଖବର ପାଇଲେ ସେ କହିଲେ ଦୁଇ ପଇସାର ସିଦ୍ଧି, ଦୁଇ ପଇସାର ସିଦ୍ଧି ଯେତେବେଳେ ଶୁଣିଲେ ତାଙ୍କ ଶିଷ୍ୟମାନେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏତେ ବଡ଼ କାର୍ଯ୍ୟ କରିଦେଲା, ସାରା ପେପର ନ୍ୟୁଜ୍ ପେପର କେତେ କ'ଣ ବାହାରିଥାନ୍ତା, କେତେ ଟେଲିଭିଜନ ସବୁ ତାଙ୍କର ବର୍ତ୍ତମାନ ଯୁଗରେ ଯଦି ହୋଇଥାନ୍ତା କେତେ କ'ଣ ନ୍ୟୁଜ୍ ବାହାରିଥାନ୍ତା, ଅସମ୍ଭବ ସମ୍ଭବ ହୋଇଗଲା ଏଇଭଳି ଭାବରେ କେତେ କ'ଣ ହୋଇଥାନ୍ତା। ଆଉ ଗୁରୁଦେବ କହୁଛନ୍ତି ଦୁଇ ପଇସାର ସିଦ୍ଧି, ତେଣୁ ସେ ବତେଇଲେ କାହିଁକି ଦୁଇ ପଇସାର ସିଦ୍ଧି ବୋଲି କହିଲେ ନା, ସେହି ସମୟରେ ଗଙ୍ଗା ନଦୀକୁ ପାର ହେବା ପାଇଁ ଡଙ୍ଗାରେ ଦୁଇ ପଇସା ଦେବାକୁ ପଡ଼ୁଥିଲା, ତେଣୁ ସେ କହିଲେ ଦୁଇ ପଇସାର ସିଦ୍ଧି। ବହୁତ ଯୋଗ କରିଛନ୍ତି, ଆଚରଣ କରି ଏଇ ଯୋଗ ସିଦ୍ଧି ପ୍ରାପ୍ତ ହେଲେ, କିନ୍ତୁ ଇଏ ଦୁଇ ପଇସା, ଦୁଇ ପଇସା ଦେଲେ ଜଣେ ଗଙ୍ଗା ନଦୀ ପାର ହୋଇଯିବ, କାହିଁ ଏତେ ସିଦ୍ଧି, କେତେ କାହିଁକି କଷ୍ଟ ସ୍ୱୀକାର କରିବ। ଯାହା ହଉ, ଆମର କହିବା କଥା ଭୁକ୍ତି ମୁକ୍ତି ସିଦ୍ଧି କାମେ ସକଲେ ଅଶାନ୍ତ, କେହି ଶାନ୍ତ ହୋଇପାରିବେ ନାହିଁ, କାରଣ ତାଙ୍କର କାମନା ରହିଛି, କାମନା ଥିଲେ ଜଣେ ଶାନ୍ତ ହୋଇପାରିବ ନାହିଁ। କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ ଅତୀବ ଶାନ୍ତ, ଯେଉଁମାନେ ଭଗବାନ ଭକ୍ତ ସେମାନେ କିଛି କାମନା ନଥାଏ, ତାଙ୍କର ନିଜର କିଛି କାମନା ନଥାଏ, ଯାହା କାମନା ଥାଏ ଭଗବାନଙ୍କ ଉଦ୍ଦେଶ୍ୟରେ ଥାଏ, ତେଣୁ ସେମାନେ ସବୁବେଳେ ଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତୀବ ଶାନ୍ତ। ତେଣୁ ଏଠି ସେ କଥା କୁହେ ଯଥା ତ୍ୟକ୍ତେଇ ଶଣା ଶାନ୍ତା, ଇଷଣା ବା ଯେଉଁ ଅଭିଳାଷ ରହିଛି, କାମନା ସବୁ ରହିଛି, ଯଦି ଆମେ ତ୍ୟାଗ କରିଦେବା ତାହେଲେ ଆମେ ଶାନ୍ତ ଶାନ୍ତି ପ୍ରାପ୍ତ ହେବା। ଏବଂ ମୁନୟୋ ମୁକ୍ତ କିଳବିଷା, ସେଇମାନେ ଯେଉଁମାନେ ତ୍ୟକ୍ତ ଇଷଣା ଯେଉଁ ଅଭିଳାଷକୁ ତ୍ୟାଗ କରିଛନ୍ତି ଯେଉଁମାନେ ସେମାନେ ମୁକ୍ତ କିଳବିଷ, ତାଙ୍କର ଆଉ ତାଙ୍କ ହୃଦୟରେ ଆଉ ଅନ୍ତରରେ ଆଉ କୌଣସି କାମନା ବା ଆଉ କୌଣସି ଅଭିଳାଷ ରହୁନାହିଁ, ସେମାନେ ମଧ୍ୟ ସେଇଭଳି ଭାବରେ ସୁନ୍ଦର ଦେଖାଯିବେ, ଯେଉଁଭଳି ଭାବରେ ବାଦର ସୁନ୍ଦର ଦେଖାଯାଉଛି। ତେଣୁ ଏଠି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଯେ ବିଶେଷ ବିଶ୍ୱନାଥ ଠାକୁର କୁହନ୍ତି ତ୍ୟକ୍ତଣା ଇଷଣା କ'ଣ ନା ତ୍ୟକ୍ତା ପୁତ୍ର ବିତ ଲୋକେଇଷଣା, ତିନୋଟା ଇଷଣା ରହିଛି, ତିନୋଟା ଅଭିଳାଷ ରହିଛି ଲୋକମାନଙ୍କର, ଗୋଟେ ହେଉଛି ପୁତ୍ର ଇଷଣା, ଗୋଟେ ହେଉଛି ବିତ୍ତିଷଣା, ଗୋଟେ ହେଉଛି ଲୋକେଇଷଣା। ପୁତ୍ର କାମନା ସନ୍ତାନ ସନ୍ତତି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ବିତ ଧନ ଚାହୁଁଛନ୍ତି, ଲୋକେଇଷଣା ସମସ୍ତେ ତାଙ୍କୁ ସମସ୍ତେ ସମ୍ମାନ କରନ୍ତୁ, ତାଙ୍କୁ ସମସ୍ତେ ପ୍ରଶଂସା କରନ୍ତୁ, ଏ ତିନୋଟି ଇଷଣା ରହିଛି, ପୁତ୍ର ବିତ୍ତ ଲୋକେଇଷଣା ଯେଇ ଏସବୁ ଇଷଣାକୁ ଯେ ତ୍ୟାଗ କରିଦେଇଛନ୍ତି ଯେ ସେମାନେ ସେଭଳି ଭାବରେ ବିରାଜିତ ହେବେ, ସବୁ ସୁନ୍ଦର ଦେଖାଯିବେ ତାଙ୍କର, ଆଉ ସେମାନେ ଶାନ୍ତ ହୋଇଯିବେ, ତେଣୁ ସେମାନଙ୍କର କୌଣସି ଆଉ ଅଶାନ୍ତି ରହିବ ନାହିଁ, ସେମାନେ ଶାନ୍ତ ହୋଇଯିବେ, ସେମାନେ ଆନନ୍ଦିତ ହେବେ। ତେଣୁ ମୁକ୍ତ କିଳବିଷା, କିଳବିଷା କହିଲେ ସମସ୍ତ କିଳବିଷ ବା ସମସ୍ତ କାମନାରୁ ସେମାନେ ମୁକ୍ତ ହୋଇଯିବେ। ତେଣୁ ଇଏ ହେଉଛି ଉପାଦେୟା, ଏଇଟା ହେଉଛି ଉପାଦେୟ ଶିକ୍ଷା, ଏଇ ଶ୍ଳୋକରୁ ଏଇଟା ଉପାଦେୟ, ଏଇଟା ସମସ୍ତେ ଏଇଟା ଗ୍ରହଣ କରିବେ। ଆମର ଯଦି କିଛି କାମନା ରହିଛି ଆମେ ସେଇଟା କାମନାକୁ ତ୍ୟାଗ କରିବା। ଚବିଶ ଗୁରୁରେ ସେ କଥା ମଧ୍ୟ ଦତ୍ତାତ୍ରେୟ କହିଛନ୍ତି, ଗୋଟେ ଯେତେବେଳେ ଗୋଟେ ପକ୍ଷୀ ତାଙ୍କର ଗୁରୁ ହୋଇଗଲେ, କାହିଁକି ନା ସେ ପକ୍ଷୀ ଯେତେବେଳେ ଗୋଟେ ମାଂସ ଖଣ୍ଡେ ପାଇଥିଲା, ସେ ମାଂସ ଖଣ୍ଡ ଧରି ଯେତେବେଳେ ଯାଉଛନ୍ତି ଅନ୍ୟ ପକ୍ଷୀମାନେ ତାକୁ ଆଟାକ୍ କରୁଛନ୍ତି, ତାକୁ ଆକ୍ରମଣ କରୁଛନ୍ତି ସେଇ ମାଂସ ଖଣ୍ଡ ନେବା ପାଇଁ, ତେଣୁ ଏଇଭଳି ଭାବରେ ଯେତେବେଳେ ମାଂସ ଖଣ୍ଡଟା ପଡ଼ିଗଲା, ତେଣୁ ଆଉ ସେ ଏଇସବୁ ଆଉ କୌଣସି ଡିଷ୍ଟର୍ବାନ୍ସ ମୁକ୍ତ ହୋଇଗଲା, ତେଣୁ ଇଏ ଗୁରୁ ହେଇଗଲେ ଦତ୍ତାତ୍ରେୟଙ୍କର, 24 ଗୁରୁ ଭିତରୁ ଇଏ ଗୋଟେ ଗୁରୁ। ତେଣୁ ଆମେ ଏଇଥିରୁ ଶିକ୍ଷା କରିବା କଥା, ଆମର ଯେଉଁ ବିଭିନ୍ନ ପ୍ରକାର ଇତର ବାସନା ରହିଛି ଭଗବାନଙ୍କ ଛଡ଼ା ଅନ୍ୟ ବାସନା ରହିଛି, ସେ ବାସନାକୁ ତ୍ୟାଗ କରିବା, ତାହେଲେ ଆମେ ପ୍ରକୃତରେ ଶାନ୍ତ ହେବା। ଆମେ ଆମେ ସେଥିପାଇଁ ଆମର ଆମର ଶୋଭା ବଢ଼ିଯିବ, ଭକ୍ତର ଶୋଭା ବଢ଼ିଯିବ। ତେଣୁ ଏଠି ଭାବାର୍ଥରେ ମଧ୍ୟ ସେ କଥା କୁହାଯାଇଛି। ତେଣୁ ପର ଶ୍ଳୋକ 36 ଶ୍ଳୋକରେ କୁହାଯାଉଛି, ଗିରୟୋ ମୁମୁଚୁ ସ୍ତୋୟଂ କୋଚିନ୍ନା ମୁମୁଚୁ ଶିବଂ ଯଥା ଜ୍ଞାନାମୃତଂ କାଳେ ଜ୍ଞାନିନୁ ଦଦତେ ନବା। ଆଉ ଗୋଟେ ଶରତ ଋତୁର ଦୃଶ୍ୟ କହୁଛନ୍ତି ସୁଖଦେବ ଗୋସ୍ୱାମୀ। ଦେଖୁଛନ୍ତି ଯେତେବେଳେ କୃଷ୍ଣ ଯାଉଛନ୍ତି, ଶରତ ଋତୁରେ ଭଗବାନଙ୍କ ବିଭିନ୍ନ ଲୀଳା ସବୁ ରହିଛି, ଗୋଚାରଣ ତ ହେଉଛି, ତା ସହିତ ବିଭିନ୍ନ କ୍ରୀଡ଼ା ମଧ୍ୟ ହେଉଛି। ତେଣୁ ଯେତେବେଳେ ଯାଉଛନ୍ତି ଶରତ ଋତୁରେ ଭଗବାନ ଗୋଚାରଣ କରିବା ପାଇଁ, ସେ ସବୁ ଦେଖିଲେ ଗୋଟେ ଗୋଟେ ଗିରିରେ ଗୋଟେ ଗୋଟେ ପାହାଡ଼ରେ ମୁମୁଚୁ ତୋୟଂ, କେଉଁଠି କେଉଁଠି ଝରଣା ଜଳ ଆସୁଛି, ମୁମୁଚୁ ତୋୟଂ କୋଚିନ୍ ନ ମୁମୁଚୁ ଶିବମ, କେଉଁଠି କେଉଁଠି ମଧ୍ୟ ଝରଣା ଆସୁନା ଜଳ ଆସୁନାହିଁ। ଶରତ ଋତୁର ଏଇଟା ବର୍ଣ୍ଣନା କରାଯାଉଛି, କେଉଁଠି ଜଳ ହେଉଛି ଝରଣା ବାହାରୁଛି, କେଉଁଠି ଝରଣା ମଧ୍ୟ ବାହାରୁନାହିଁ, କେଉଁଠି ପର୍ବତରେ ମଧ୍ୟ ଝରଣା ନାହିଁ। ତେଣୁ ଏଇଟାକୁ ଭଗବାନ ଦେଖୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ କୃଷ୍ଣଙ୍କ ଭଗବାନଙ୍କ ଯେଉଁଭଳି ଭାବେ ଦର୍ଶନ କରୁଛନ୍ତି, ସୁଖଦେବ ଗୋସ୍ୱାମୀ ସେଇଭଳି ଭାବେ ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ। କିନ୍ତୁ ସେ ଗୋଟେ ଗୋଟେ ଉଦାହରଣ ଦେଉଛନ୍ତି, ଏ ଉଦାହରଣରୁ କ'ଣ ଦେଲେ, ସେ କୋଚି ଗିରୟୋ ମୁମୁଚୁ ତ୍ୱୟଂ କୋଚିନ୍ ନା ମୁମୁଚୁ ଶିବମ, ତ୍ୱୟଂକୁ ମଙ୍ଗଳ ବୋଲି କୁହାଯାଉଛି, ଜଳଟା ମଙ୍ଗଳଦାୟକ, ଜଳ ନଥିଲେ ଜଳ ବିହୁନେ କ'ଣ ସୃଷ୍ଟି ନାଶ ହୋଇଯାଉଛି, ତେଣୁ ଏ ମଙ୍ଗଳଦାୟକ ଜଳ ପ୍ରଦାନ କରୁଛି, ଗିରି ବା ପାହାଡ଼ ଦେଉଛନ୍ତି। ତେଣୁ ଏ ଯେଉଁ ଜଳ ଆସୁଛି ଆଉ କେଉଁଠି କେଉଁଠି ଜଳ ଆସୁନାହିଁ, ଏଇଟା ଭଗବାନ ଦେଖିଲେ। ସୁଖଦେବ ଗୋସ୍ୱାମୀ ମଧ୍ୟ ଭଗବାନ ଯେଉଁଭଳି ଭାବେ ଦର୍ଶନ କଲେ, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କଲେ ସେଇଟାକୁ ପରୀକ୍ଷିତ ମହାରାଜଙ୍କୁ ଶରତ ଋତୁର ବର୍ଣ୍ଣନା। ତେଣୁ ତା ସହିତ ସେ ଗୋଟେ ଆଉ ଗୋଟେ ଉଦାହରଣ ଦେଉଛନ୍ତି, ଏଇ ଦୃଶ୍ୟ ଦେଖିକରି ସୁଖଦେବ ଗୋସ୍ୱାମୀଙ୍କର ଗୋଟେ କଥା ମନେ ପଡ଼ିଲା, ସେ ଉଦାହରଣଟି ଦେଉଛନ୍ତି ପରୀକ୍ଷିତ ମହାରାଜଙ୍କୁ। କ'ଣ ଉଦାହରଣ ହୋଇପାରିବ, ସେ ଉଦାହରଣ ଦେଲେ, ଯଥା ଜ୍ଞାନାମୃତଂ କାଳେ ଜ୍ଞାନିନୁ ଦଦତେ ନବା। ଜ୍ଞାନୀମାନେ କେତେବେଳେ ତାଙ୍କର ଜ୍ଞାନାମୃତିକୁ ପ୍ରଦାନ କରନ୍ତି, କେତେବେଳେ ମଧ୍ୟ ପ୍ରଦାନ କରନ୍ତି ନାହିଁ, ଯେମିତି ଉଦାହରଣ ରହିଛି, କେଉଁମାନେ ନା ଜ୍ଞାନାମୃତଂ ଭଗବତ ତତ୍ତ୍ୱପଦେଶଂ, ଜ୍ଞାନାମୃତ କହିଲେ ଭଗବାନଙ୍କ ତତ୍ତ୍ୱ, ଭଗବତ ତତ୍ତ୍ୱପଦେଶଂ ଜ୍ଞାନିନୁ ଭଗବତ ତତ୍ତ୍ୱ, ଏଇଭଳି ଭାବେ ବହୁତ ଜ୍ଞାନୀ ଅଛନ୍ତି, ନାରଦ ମୁନି, ଭରତ, ପ୍ରହ୍ଲାଦାଦୟ, ନାରଦ ମୁନି ସବୁଠାରେ ଜ୍ଞାନ ପ୍ରଦାନ କରନ୍ତି ନାହିଁ, କେଉଁଠି ଦିଅନ୍ତି, ଯେଉଁଠି ଉପଯୁକ୍ତ ପାତ୍ର ଦେଖନ୍ତି ସେଇଠି ଜ୍ଞାନ ଦିଅନ୍ତି। ନାରଦ ମୁନିଙ୍କର ବହୁତ ଶିଷ୍ୟ ରହିଛନ୍ତି, ଆମେ ମଧ୍ୟ ନାରଦ ମୁନିଙ୍କର ଶିଷ୍ୟ, ଆମେ ହେଉଛୁ ନାରଦ ମୁନିଙ୍କ ସମ୍ପ୍ରଦାୟରେ ବ୍ରହ୍ମ ମାଧ୍ୟ ଗୌଡ଼ିଏ ସମ୍ପ୍ରଦାୟ। ବ୍ରହ୍ମା ଯେଉଁ ଜ୍ଞାନ ଦେଇଥିଲେ ନାରଦଙ୍କୁ, ନାରଦ ସେ ଦେଲେ ଜ୍ଞାନ ବ୍ୟାସଦେବଙ୍କୁ, ଏବଂ ଏହି ଭାବରେ ପରମ୍ପରାରେ ଆମ ପାଖରୁ ଆସୁଛି, ଆମେ ମଧ୍ୟ ନାରଦଙ୍କ ଶିଷ୍ୟ ପ୍ରଶିଷ୍ୟ ହିସାବରେ ଯିବା। କିନ୍ତୁ ସମସ୍ତଙ୍କୁ ସେ ଜ୍ଞାନ ଦେଉନା, ସମସ୍ତେ ଏଇ ଧାରକୁ ଆସୁନାହାନ୍ତି, ବା ନାରଦ ଯେଉଁ ଡାଇରେକ୍ଟ ଯେଉଁ ଯାହାକୁ ଜ୍ଞାନ ସବୁ ଦେଇଛନ୍ତି ସମସ୍ତଙ୍କୁ ଦେଇନାହାନ୍ତି, ବ୍ୟାଧକୁ ପ୍ରଦାନ କଲେ। ବ୍ୟାଧ ନାରଦ ଥରେ ଯାଉଥିଲେ, ଗୋଟେ ବ୍ୟାଧ କ'ଣ କରୁଛି, ସେ ବିଭିନ୍ନ ପ୍ରକାର ପାପକର୍ମ ଲିପ୍ତ ରହିଛି, ବହୁତ ପ୍ରକାର ଜୀବକୁ ହତ୍ୟା କରୁଛି, ଜୀବ ଶିକାର କରୁଛି, କିନ୍ତୁ ସେ ଯେଉଁ ଜୀବ ଶିକାର କରୁଛି ସବୁ ସେ ଛଟପଟ ହେଉଛନ୍ତି, ବର୍ତ୍ତମାନ ମଧ୍ୟ ସବୁ ରହିଛନ୍ତି, କେତେ ଜଣ କହୁଛନ୍ତି ତାକୁ ଗୋଟେ ଆମର କ'ଣ ରହିଛି, ଯଦି କହୁଛ ହତ୍ୟା କରିଲେ ମଧ୍ୟ ଗୋଟେ ଚୁଟିରେ ମାରିବ, ଯେମିତି ସେ ଏକାଥରେ ମରିବ, ସେ କଷ୍ଟ ନ ପାଉ, କିନ୍ତୁ କେତେ ଜଣ ଅଛନ୍ତି ସବୁ କେତେ ସମ୍ପ୍ରଦାୟ ରହିଛନ୍ତି ସେମାନେ ସବୁ ଏମିତି ମାରିବେ ଯେ ଛଟ 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 ହେଉଥିବ, ଛଟ 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 ହେଉଥିବ, ତାକୁ ଦେଖ ସେମାନେ ଆନନ୍ଦିତ ହେଉଥିବେ। ବ୍ୟାଧ ସେଇଭଳି ଭାବରେ ଥିଲା, ସେ ଯେଉଁ ପଶୁକୁ ହତ୍ୟା କରୁଥିଲା ପୁରା ମାରୁନଥିଲା, ସେମାନେ ଅଧା ମରା ହେଇକି ଛଟ 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 ହେଉଥିଲେ। ନାରଦଙ୍କୁ ଦେଖି ବହୁତ ବ୍ୟଥିତ ହୋଇଗଲେ, ସାଧୁ ସାଧୁର ହୃଦୟ, ତେଣୁ ପରଦୁଃଖେ ଦୁଃଖୀ ସାଧୁ କହିଲେ, ଏ ସାଧୁ ଯେତେବେଳେ ଆସୁଛନ୍ତି ବ୍ୟାଧ ସାଧୁ ଉପରେ ବିରକ୍ତ ହେଉଛନ୍ତି, ନାରଦ ଉପରେ ବିରକ୍ତ ହେଉଛନ୍ତି, ଏ ସାଧୁ ଜଣ କାହିଁକି ଏପଟେ ଆସୁଛନ୍ତି, ସେ ତାଙ୍କର ଏପଟେ କାହିଁକି ଆସିଲେ। ଆସିଗଲେ ତାକୁ ବାଧ୍ୟ ହେଇକିରି ବହୁତ କ୍ରୋଧ ଥିଲେ ମଧ୍ୟ ପଚାରିଲେ କ'ଣ ପାଇଁ ଆସିଲ, କ'ଣ ଦରକାର ତୁମର, କି ମୁଗ ଚର୍ମ ଦରକାର ନା ବାଘ ଚର୍ମ ଦରକାର, କ'ଣ ଦରକାର? ନା ନା ମୁଁ ଖାଲି ଜାଣିବା ପାଇଁ ଚାହୁଁଛି ପଶୁମାନଙ୍କୁ ତୁମେ ହତ୍ୟା କରିଛ ନା ହଁ ନା ପୁରା କାହିଁକି ହତ୍ୟା କରୁନୁ, ଅଧା ଅଧା କରିକି ଛାଡ଼ିଛ, ସେମାନେ ଛଟପଟ ହେଉଛନ୍ତି ନା? ମୋତେ ବହୁତ ଆନନ୍ଦ ଲାଗୁଛି, ମୋର ପିତା ମଧ୍ୟ ସେୟା କରୁଥିଲେ, ମୁଁ ମଧ୍ୟ ସେଇଭଳିଆ କରୁଛି, ବହୁତ ଆନନ୍ଦ ଲାଗୁଛି, ଛଟପଟ ହେଲା ଆମକୁ ବହୁତ ଆନନ୍ଦ ଲାଗୁଛି। ନା ଠିକ୍ ଅଛି, ଭଲ ବଢ଼ିଆ ଆନନ୍ଦ ହେଉଛି, ବଢ଼ିଆ କଥା, ଠିକ୍ ଅଛି, ଦେଖ କ'ଣ ହେବ ଭବିଷ୍ୟତରେ, ଦେଖେଇଦେଲେ ଭବିଷ୍ୟତରେ କ'ଣ ହେବ। ଏମାନେ ସବୁ ରହିଛନ୍ତି, ସେମାନେ ସବୁ ମୃତ୍ୟୁ ପାଇଲା ପରେ ସେମାନେ ସବୁ ଅପେକ୍ଷା କରିଛନ୍ତି, ସ୍ୱର୍ଗରେ ଦେଖେଇଦେଲେ, ଦେଖ ଯାହାକୁ ସବୁ ମାରୁଛ ସେମାନେ ସବୁ ରହିଛନ୍ତି ସେଇଠି। ତୁମେ ଯେତେବେଳେ ମରିବ ତୁମକୁ ସେଇଭଳିଆ ଛଟ ଛଟ କରି ମାରିବେ, ସେମାନେ ପୁଣି ଜୀବନ ଶରୀର ପାଇବ, ପୁଣି ସବୁ ଏଇଭଳିଆ ଛଟ ଛଟ କରି ତୁମକୁ ମାରିବେ। ଏଇଭଳିଆ ଯେତେବେଳେ ବାଧ ଜାଣିଗଲେ, ଆମେ ଯେତେବେଳେ ଅନ୍ୟମାନଙ୍କର ଦୁଃଖକୁ ଚିନ୍ତା କରୁନାହିଁ କାହିଁକି ନା ଆମେ ତାଙ୍କ ବିଷୟରେ ଚିନ୍ତା କରୁନାହିଁ। ଆମର ପାଦରେ ଗୋଟେ କଣ୍ଟା ପଶିଗଲେ ଆମକୁ ବହୁତ କଷ୍ଟ ହେଉଛି, କିନ୍ତୁ ଅନ୍ୟର ବେକରେ ଛୁରୀ ଚଲେଇ ଦେଉଛି ଆମକୁ ଆନନ୍ଦ ଲାଗୁଛି, କିଛି ଚିନ୍ତା କରୁନାହିଁ ଆମେ। କିନ୍ତୁ ଯଦି ଆମେ ଚିନ୍ତା କରିବା, ଆମକୁ ଯଦି ଆମ ବେକରେ ଯଦି ଛୁରୀ ଚାଲନ୍ତା କେତେ କଷ୍ଟ ହୁଅନ୍ତା। ଏଇ ହେଉଛି ଗୋଟେ, ଇଏ ହେଉଛି ଧର୍ମର, ସବୁ ଧର୍ମରେ ଇଏ ହେଉଛି ମୂଳ ନୀତି। ଡୁ ୱାନ୍ ଟୁ ଅଦର୍ସ ୱାଟ୍ ୟୁ ୱାଣ୍ଟ ଅଦର୍ସ ଟୁ ଡୁ ୱାନ୍ ଟୁ ୟୁ। ତୁମେ ଅନ୍ୟମାନଙ୍କୁ ସେଇଭଳିଆ ବ୍ୟବହାର କର ଯେପରି ତୁମେ ଚାହୁଁଛ ସେମାନେ ତୁମକୁ ବ୍ୟବହାର କରିବେ। ଏସବୁ ଧର୍ମର ଗୋଟେ ମୌଳିକ ନୀତି ଏଇଟା। ତେଣୁ ଏଇଟା ଯେତେବେଳେ କହିଲେ, ଦେଖ ସେତେବେଳେ ବ୍ୟାଧ ଚିନ୍ତା ପଡ଼ିଲା, ଆରେ ସତ କଥା ମୁଁ ଚିନ୍ତା କରିନଥିଲି, ମୋତେ ମଧ୍ୟ ଏଇଭଳିଆ ଛଟ ଛଟ କରି ମାରିବେ। ତେଣୁ ସେ ଶରଣ ପଡ଼ିଲା, ମୋତେ ରକ୍ଷା କରନ୍ତୁ। ନା ଠିକ୍ ଅଛି, ତୁମେ ଏ ଯେଉଁ ଅସ୍ତ୍ର ଯେଉଁ ଧନୁ ଚେରରେ ମାରୁଛ ସେଇଟା ତ୍ୟାଗ କରିଦିଅ। ନା ମୁଁ ଚଳିବି କେମିତି, ନା ମୁଁ ତୁମକୁ ଖାଦ୍ୟ ଦେବି, ବ୍ୟବସ୍ଥା କରିବି। ତେଣୁ ଯାହା ହେଉ, ସତ୍ସଙ୍ଗରେ ତାର ସେତିକି ସୌଭାଗ୍ୟ ଥିଲା, ନାରଦ ମୁନିଙ୍କର ସଙ୍ଗଲାଭ କରିଥିଲେ, ଲଭେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ। ତେଣୁ ସେ ନାରଦ ମୁନି କଥାରେ ଭରସା ରଖି, ବିଶ୍ୱାସ ରଖି ତ୍ୟାଗ ଛାଡ଼ିଦେଲା, ଧନୁସରକୁ ଛାଡ଼ିଦେଲା, ଛାଡ଼ିଦେଲା ଯେତେବେଳେ। ତେଣୁ ସେ ଭଗବାନ ଭଜନ କଲା, ଗୋଟେ ତୁଳସୀ ବୃକ୍ଷ ରହିଛି, ତୁଳସୀ ବୃକ୍ଷରେ ଭଗବାନଙ୍କର ନାମ ଜପିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ନାମ ଜପି ଆରମ୍ଭ କଲେ। ତେଣୁ ଏ ସାରା ବର୍ତ୍ତମାନ ଯୁଗରେ ଯଦି ଏଇଟା ହେଇଥାନ୍ତା କ'ଣ ହେଇଥାନ୍ତା, ଭାଇରାଲ ହେଇଯାଇଥାନ୍ତା, ଭିଡ଼ିଓ ଭାଇରାଲ ହେଇଥାନ୍ତା। ବର୍ତ୍ତମାନ ସବୁ ଭାଇରାଲ କ'ଣ ଗୁଡ଼ା ହେଉଛି ନା, ସବୁ ଯେଉଁଗୁଡ଼ାକ ପାପ ଜିନିଷ ସବୁ ଭାଇରାଲ ହେଉଛି, ପୁଣ୍ୟ ଜିନିଷ ବି ହେଉଛି ଖୁବ୍ କ୍ୱଚିତ, କିନ୍ତୁ ଏଇଟା ମଧ୍ୟ ସେହି ସମୟରେ ସାରା ସାରା ପାଖାପାଖି ଅଞ୍ଚଳରେ ସବୁ ବ୍ୟାପିଗଲା। ଏ ବ୍ୟାଧ ସେ ଗୋଟେ ବୈଷ୍ଣବରେ ପରିଣତ ହୋଇଗଲା, ସମସ୍ତେ ଆଶ୍ଚର୍ଯ୍ୟ ହେଇକି ଆସିଲେ ସବୁ ଦେଖିବା ପାଇଁ ବ୍ୟାଧଙ୍କୁ। ତେଣୁ ଜଣେ ନିୟମ ରହିଛି, ଆମର ବୈଦିକ ସଂସ୍କୃତି ନିୟମ ରହିଛି, ଜଣେ ଯେତେବେଳେ ଭଗବାନ ପାଖକୁ ଆସନ୍ତି, ସାଧୁ ପାଖକୁ ଆସନ୍ତି, ସେ ଖାଲି ହାତରେ ଆସନ୍ତି ନାହିଁ, କିଛି ଆଣିକି ଆସନ୍ତି, ଫୁଲଟି ହେଉ ଫଳଟି ହେଉ ଯାହା କିଛି ଆଣିକି ଆସନ୍ତି। ତେଣୁ ସବୁ ଆଣିକି ଆସିଲେ, ଖାଦ୍ୟ ପଦାର୍ଥ ସବୁ ଆଣିକି ଆସିଲେ, ବ୍ୟାଧଙ୍କୁ ସମର୍ପଣ ଦେଲେ, ତାଙ୍କୁ ଦେଲେ, ସେଇଠି ସେ ରହି ଦେଖିଲେ, ସେମାନେ ମଧ୍ୟ ଭଗବାନ ଭଜନ କଲେ, ବିଷମ କରି ସେମାନେ ଗଲେ। ଏହିଭଳି ଭାବରେ ଏତେ ଲୋକ ଆସିଲେ ବହୁତ ଖାଦ୍ୟ ପ୍ରଚୁର ହୋଇଗଲା, ଆଉ ଇଏ ଖାଇପାରିଲେ ନାହିଁ, ସବୁ ଭୋଗ ଲଗାଇକରି ଭଗବାନ ପ୍ରଦାନ କରି ସେ ନିଜେ ଗ୍ରହଣ କରନ୍ତି, ଅନ୍ୟମାନେ ମଧ୍ୟ ପ୍ରଦାନ କରନ୍ତି। ତେଣୁ ଗୋଟେ ଥର ନାରଦ ମୁନି ତାଙ୍କର ଯେଉଁ ରହିଛନ୍ତି ତାଙ୍କର ସଖାଙ୍କ ସହିତ ପର୍ବତ ମୁନିଙ୍କ ସହିତ ଆସିଥିଲେ, ଆସିଲେ ଯେତେବେଳେ ଦେଖିଲେ ବ୍ୟାଧ, ଦେଖିଲେ ଆମର ଗୁରୁଦେବ ଆସୁଛନ୍ତି, ସେ ଧାଉଁଛନ୍ତି ଗୁରୁଦେବଙ୍କୁ ପ୍ରଣାମ କରିବା ପାଇଁ, କିନ୍ତୁ ସେ ଧାଇଁପାରିକି ଯାଉନାହାନ୍ତି, ଧାଇଁପାରୁନାହାନ୍ତି, କାହିଁକି ନା ବାଟରେ ସବୁ ପିମ୍ପୁଡ଼ି ସବୁ ରହିଛନ୍ତି, ସେ ଏପଟ ସେପଟ ଯାଉଛନ୍ତି। ପର୍ବତମୁନି ସେ କଥା କହିଲେ, କହିଲେ ଯାହାଙ୍କର ଗୁରୁ ନାରଦ ହେଇଛନ୍ତି ସେମାନେ ସେ ଶିଷ୍ୟ ସେଭଳି କାହିଁକି ନ ହେବ, ଏଭଳି କାହିଁକି ନ ହେବ, ଗୋଟେ ପିମ୍ପୁଡ଼ି ଉପରେ କାଳେ ପାଦ ପଡ଼ିଯିବ, ତେଣୁ ସେ ପିମ୍ପୁଡ଼ି ଦେଖିକି ଯାଉଛନ୍ତି, ଠିକ୍ ଭାବରେ ଯାଇପାରୁନାହାନ୍ତି, ଏବଂ ଗୁରୁଦେବଙ୍କୁ ଯେତେ ପ୍ରଣାମ କରୁଛନ୍ତି ସେଠି ମଧ୍ୟ ସେ ପିମ୍ପୁଡ଼ି ଫିମ୍ପୁଡ଼ି ପରିଷ୍କାର କରିକି ତାପରେ ଯାଇକି ପ୍ରଣାମ କରୁଛନ୍ତି। ନାରଦ ମୁନି ପ୍ରଣାମ କଲା ପରେ ନାରଦ ମୁନି କହିଲେ, କ'ଣ ହେଲା ତୁମର ଖାଦ୍ୟ ଠିକ୍ ଭାବରେ ମିଳୁଛି ନା ନାହିଁ? ଗୁରୁଦେବ, ବହୁତ ଖାଦ୍ୟ ହେଇଯାଉଛି, ଏତେ ଖାଦ୍ୟ ଦିଅନ୍ତୁ ନାହିଁ, ସଫିସିଏଣ୍ଟ ହେଇଯାଉଛି। ତେଣୁ ଏଇଭଳି ଭାବରେ ନାରଦ ମୁନି ବ୍ୟାଧକୁ ଜ୍ଞାନ ପ୍ରଦାନ କରିଥିଲେ। ସମସ୍ତଙ୍କୁ ଜ୍ଞାନ ଦେଉନାହାନ୍ତି। ବ୍ୟାଧୁଙ୍କୁ ଜ୍ଞାନ ପ୍ରଦାନ କରିଥିଲେ। ଏଇଭଳି ଭାବରେ ଭରତ ମହାରାଜ, ଭରତ ଯିଏକି ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଭରତ ସେ ତିନୋଟି ଜନ୍ମ ତାଙ୍କ ପଞ୍ଚମ ସ୍କନ୍ଧରେ ତାଙ୍କ କଥା ବର୍ଣ୍ଣନା କରାଯାଇଛି। ଭରତ ମୁନି ଏତେ ଶ୍ରେଷ୍ଠ ଥିଲେ, ଭଗବାନଙ୍କୁ ଦର୍ଶନ କରୁଥିଲେ, ଭାବସ୍ତରକୁ ଯାଇଥିଲେ। ସେ ତାଙ୍କର ଭଗବାନ ଧ୍ୟାନ କରୁଥିଲା ବେଳେ ତାଙ୍କର ଅଷ୍ଟସାତ୍ତ୍ୱିକ ବିକାର ଆସୁଥିଲା, ଆମେ କଥା କହିଥିଲେ। ତେଣୁ ସେ ଗୋଟେ ଓରଟା ଗାୟତ୍ରୀ ଜପ କରୁଥିଲେ, ପରରଜ ସବିତା ଜାତ ବେଦା, ଯେ ଭାବୁଥିଲେ ଭଗବାନ ଠାରୁ ମୋର ମନଟା ଦୂରେଇ ଯାଉଛି। ତେଣୁ ଏଇ ଶ୍ଳୋକଟି କହୁଥିଲେ, ଯେଉଁ ଶ୍ଳୋକ ଦ୍ୱାରା ସେ କହୁଥିଲେ ମୋର ମନଟା ଠିକ୍ ଭାବେ ଲାଗିବ। ଏଇଟା ଓରଟା ଗାୟତ୍ରୀ ବୋଲି କୁହାଯାଏ, ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି। ତେଣୁ ସେ ଏଇଭଳି ଭାବରେ ଏତେ ଉନ୍ନତ ସ୍ତରକୁ ଯାଇଥିଲେ, ଧ୍ୟାନ କରୁଥିଲା ବେଳେ ଭଗବାନ ଦର୍ଶନ କରୁଥିଲେ, କିନ୍ତୁ ତାଙ୍କର ଗୋଟେ ଆସକ୍ତି ଆସିଗଲା ଗୋଟେ ମୃଗ ପ୍ରତି। ଗୋଟେ ଧ୍ୟାନ କରୁଥିଲେ, ଗୋଟେ ଧ୍ୟାନ କରୁଥିବା ସମୟରେ ଗୋଟେ ଶବ୍ଦ ହେଲା, ଗୋଟେ ହରି ବା ଗୋଟେ ସିଂହ ଗୋଟେ ଶବ୍ଦ କଲେ। ହରି ସିଂହର ନାମ ହେଉଛି ମଧ୍ୟ ହରି। ହରି ଯେତେବେଳେ ଶବ୍ଦ କଲେ, ଭୀଷଣ ଶବ୍ଦ ହେଲା, ଏଇ ଶବ୍ଦରେ ଗୋଟେ ମୃଗଟେ ଥିଲା, ଜଳପାନ କରୁଥିଲା ସେ ନଦୀରେ। ସେ ନଦୀ ନିକଟରେ ବସିଥିଲେ, ଯେଉଁ ରହିଛି ପୁଲସ୍ଥ ପୁଲ ଆଶ୍ରମ, ସେଠି ନଦୀ ରହିଛି, ସେ ନଦୀରେ ନିକଟରେ ରହିକି ସେ ଭଗବାନଙ୍କ ଆରାଧନା କରୁଥିଲେ। ସେହି ସମୟରେ ସେ ଗାୟତ୍ରୀ କରୁଥିଲେ। ଏହି ସମୟରେ ଯେତେବେଳେ ଶବ୍ଦ ହେଲା, ସେହି ସମୟରେ ସେ ମୃଗ ଜଣଙ୍କ ଅନ୍ତଃସତ୍ତା ଥିଲେ, ତାଙ୍କ ଗର୍ଭ ଥିଲେ, ସନ୍ତାନ ଥିଲେ ଗର୍ଭରେ। ତେଣୁ ଏତେ ଭୟ କରିଗଲେ, ଜଳକୁ ଡେଇଁ ପଡ଼ିଲେ, ତାଙ୍କ ଗର୍ଭପାତ ହୋଇଗଲା, ଗୋଟେ ହରିଣ ଛୋଟ ହରିଣ ଛୁଆଟେ ଜନ୍ମ ହୋଇଗଲା। ଏବଂ ସେ ନଦୀର ସୁଅରେ ଇଏ ମଧ୍ୟ ହରିଣ ମଧ୍ୟ ସୁଅରେ ଧାବି ପଳେଇଗଲା, ଏବଂ ସେ ଛୁଆ ମଧ୍ୟ ସେ ସୁଅରେ ଯାଉଛି, ମୃତ୍ୟୁବରଣ କରିବ ଯଦି ସେ ଉଦ୍ଧାର ନ କରିବେ ଭରତ ମାନେ ଭରତ ମହାରାଜ। ତେଣୁ ସେ ଚିନ୍ତା କଲେ, ଆଉ ଜପଫପ ନ କରି ଯେଉଁ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଥିଲେ, ଯାହା ଗାୟତ୍ରୀ କରୁଥିଲେ, ସେଇଟା ଅଧା ରହିଲା, ପୂର୍ଣ୍ଣ କରିନାହାନ୍ତି। ପୂର୍ଣ୍ଣ କରିଥିଲେ ଚାଲିଯାଇଥାନ୍ତା। ତେଣୁ ସେ ଅଧା ରହିଲା, ସେ ଡେଇଁଲେ, ଜଳକୁ ଡେଇଁଲେ, ଜଳକୁ ଡେଇଁ ତାକୁ ଉଦ୍ଧାର କଲେ, ମୃଗ ଶିଶୁକୁ ଉଦ୍ଧାର କଲେ। ମୃଗ ଶିଶୁ ଉଦ୍ଧାର କଲେ, ଚିନ୍ତା କଲେ ଯେ ତା ମା' ପାଖକୁ ନେଇ ଛାଡ଼ିଦେବେ। ଯାଇ ଦେଖିଲେ ସେ ମୃଗ ଜଣକୁ ମୃତ୍ୟୁବରଣ କରିଛି। ତେଣୁ ଆଉ କିଛି ଅନ୍ୟ ଉପାୟ ନାହିଁ, ତାକୁ ଆଣିକି ଆସିଲେ, ମୃଗ ଶିଶୁକୁ ଆଣିକି ଆସିଲେ, ମୃଗ ଶିଶୁକୁ ରଖିଲେ ତାଙ୍କର ଆଶ୍ରମରେ। ଆଶ୍ରମରେ ରଖି ତାଙ୍କର ଯାହା ଯେଭଳି ଭାବରେ ଭଗବାନଙ୍କୁ ସେବା କରନ୍ତି, କରି ସେହି ସମୟରେ ସେ ମୃଗର ମଧ୍ୟ ଯତ୍ନ ନିଅନ୍ତି। ମୃଗ ଶିଶୁ ପ୍ରତି ଆସିଗଲା ସ୍ନେହ, ଆସିଗଲା ମୃଗ ଶିଶୁ ପ୍ରତି ସ୍ନେହ ଆସିଗଲା। ଯୁବକ ବୟସରେ କୋଟିଏ ବର୍ଷ କାଳ ରାଜ୍ୟଶାସନ କରିଥିଲେ, କୋଟିଏ ବର୍ଷ କାଳ, କେତେ ବର୍ଷ, କୋଟିଏ ମାନେ କେତେ, ଶହେ ଲକ୍ଷ ବର୍ଷ କାଳ ରାଜ୍ୟଶାସନ କରିଥିଲେ, ବୁଢ଼ା ହେଇଯାଇଥିଲେ, ଗଭର୍ଣ୍ଣମେଣ୍ଟର ବୁଢ଼ା ହେଇଯାଇଥିଲେ ଭଳି ସେ ଯୁବକ ଥିଲେ ବର୍ଣ୍ଣନା କରାଯାଇଛି। ଯହୋ ଯୁବେବ ମଳବତ୍, ଯୁବକ ଅବସ୍ଥାରେ ସବୁ ତ୍ୟାଗ କରିଦେଇଥିଲେ। ସମଗ୍ର ବିଶ୍ୱର ସମ୍ରାଟ ଥିଲେ, ବହୁତ ସବୁକିଛି ତାଙ୍କର ଥିଲା, ସମୃଦ୍ଧି ଥିଲା, ତାଙ୍କର ପିଲାମାନେ ଥିଲେ, ସବୁକିଛି ତ୍ୟାଗ କରି, ତାଙ୍କ ପତ୍ନୀ ଥିଲେ, ସବୁକିଛି ତ୍ୟାଗ କରିଦେଇଥିଲେ। କିଭଳି ତ୍ୟାଗ କରିଦେଇଥିଲେ ନା, ମଳବତ୍, ଯେମିତି ଜଣେ ମଳତ୍ୟାଗ କଲେ ତା ପ୍ରତି ଆସକ୍ତି ନଥାଏ, ସେଇଭଳି ଭାବରେ ତ୍ୟାଗ କରିଦେଇଥିଲେ ଭଗବାନଙ୍କୁ, ଭଗବାନଙ୍କର ଲାଳସାରେ, ଭଗବାନ କଥାରେ, ଭଗବାନଙ୍କ ସେବାରେ। ଯହୋ ଯୁବେବ ମଳବତ୍ ଉତ୍ତମ ଶ୍ଳୋକ ଲାଳସା, ତ୍ୟାଗ କରିଦେଇଥିଲେ। କିନ୍ତୁ ଏଠି ଆସିଗଲା ଗୋଟେ ମୃଗ ପ୍ରତି ଆସକ୍ତି ଆସିଗଲା, ଛୋଟ ମୃଗ ସନ୍ତା, ମୃଗ ଶିଶୁ ଆସକ୍ତି ଆସିଗଲା। ଆଉ ଯେଉଁ ପୂଜା କରୁଥିଲେ, ଯାହା କରୁଥିଲେ, ସବୁବେଳେ ଚିନ୍ତା ହେଉଥିଲା ମୃଗ ଶିଶୁଟା କୁଆଡ଼େ ଗଲା, ମୃଗ ଶିଶୁ କୁଆଡ଼େ ଗଲା। ତେଣୁ ଏଇଭଳି ଭାବରେ ଏଭଳି ଅବସ୍ଥା ଆସିଗଲା ତାଙ୍କର, ଆଉ ପୂଜା କରିପାରିଲେ ନାହିଁ। ଆଳତୀ କରୁଥିବେ, ଆଳତୀକୁ ରଖିଦେଇକି ଯାଇ ଦେଖିବେ କୁଆଡ଼େ ଗଲା ମୋ ଶିଶୁ, ମୋ ପୁଅ କୁଆଡ଼େ ଗଲା, ମୋ ଶିଶୁ କୁଆଡ଼େ ଗଲା। ଏଇଭଳି ଭାବରେ ଆସକ୍ତି ଆସିଗଲା, ଆଉ ପୂଜାପୂଜି କିଛି ମଧ୍ୟ କରିପାରିଲେ ନାହିଁ। ସବୁବେଳେ ତାର ଚିନ୍ତା, ଯଦି ଦେଖା ନ ହେବ ଆଉ ଭଗବାନଙ୍କୁ ପୂଜା କ'ଣ କରିବେ, ସବୁ ଖାଲି ମନ ଦୁଃଖରେ କରି ଏଇଭଳି ଭାବରେ କହନ୍ତି, ସୂର୍ଯ୍ୟ ଦେ, ଚନ୍ଦ୍ର ଦେ, ତମେ ଦେଖୁଛ, ସବୁ ଦେଖିପାରୁଛ, ଆଉ ମୋର ପୁତ୍ରଟା କୁଆଡ଼େ ଗଲା ଖୋଜିକି ଆଣି ଦେଇଦିଅ, ଏଇଭଳି ଭାବରେ ସବୁ ପାଗଳ ହୋଇଗଲେ ତା ପ୍ରତି ସ୍ନେହ, ଏତେ ସ୍ନେହ ଆସିଗଲା। ତେଣୁ ମୃତ୍ୟୁ ସମୟରେ ହଁ ଆସକ୍ତି, ତେଣୁ ଏଭଳି ଆସକ୍ତି ଆସିଗଲା ମୃତ୍ୟୁ ସମୟରେ ହରିଣ ଚିନ୍ତା କରିଦେଲେ, ହରିଣ ଚିନ୍ତା କରି ପରଜନ୍ମରେ ଗୋଟେ ହରିଣ ହୋଇଗଲେ। କିନ୍ତୁ ଯେହେତୁ ଭଗବାନଙ୍କର ଭକ୍ତି କରିଛନ୍ତି, ସ୍ୱଳ୍ପମପି ଅଶ ଧର୍ମସ୍ୟ ତ୍ରାୟତେ ମହତ ଭୟା, ଅତି ଅଳ୍ପ କିଛି ଆମେ କଲେ ମଧ୍ୟ ସେଇଟା ଆମକୁ ବହୁତ ବଡ଼ ବିପଦରୁ ରକ୍ଷା କରିବ। ତେଣୁ ହରିଣ ଜନ୍ମ ପାଇଲେ ମଧ୍ୟ ପୂର୍ବ ଜନ୍ମ କଥା ତାଙ୍କର ମନେ ଥିଲା, ତେଣୁ ସେ ହରିଣ ସମାଜରେ ରହୁନଥିଲେ, ସେଇ ପୁଲସ୍ଥ ପୁଲ ଆଶ୍ରମ ଯେଉଁ ରହିଥିଲେ ପୂର୍ବ ଜନ୍ମରେ ସେଇଠି ଯାଇକି ରହୁଥିଲେ, ଆଶ୍ରମରେ ରହୁଥିଲେ, ଏବଂ ଆଶ୍ରମରେ ଯାହା ପ୍ରସାଦ ମିଳୁ ରହୁଥିଲା ସେଇ ପ୍ରସାଦ ପାଇକି ରହୁଥିଲେ, ଆଉ କିଛି ପାଉନଥିଲେ। ତେଣୁ ଏହିଭଳି ଭାବରେ ସେ ଜଳରେ ପ୍ରବେଶ କରି ଭଗବାନଙ୍କୁ ଚିନ୍ତା କରି, ଭଗବାନଙ୍କୁ ଧ୍ୟାନ କରି, ଭଗବାନଙ୍କୁ ପ୍ରାର୍ଥନା କରି ଶରୀର ତ୍ୟାଗ କରିଦେଇଥିଲେ। ତେଣୁ ପରଜନ୍ମରେ ସେ ଜଡ଼ଭରତ ହୋଇଥିଲେ, ସେଇ ଜଡ଼ଭରତ କଥା ଏଠି କୁହାଯାଉଛି, ଜଡ଼ଭରତ ହୋଇଥିଲେ ଯେଉଁ ପିତାଙ୍କର ଯେଉଁ କ'ଣ ଅଙ୍ଗିରସ ଗୋତ୍ରୀୟ ବ୍ରାହ୍ମଣ ପରିବାର ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅନ୍ୟ ଭାଇମାନେ ସବୁ ଥିଲେ, କିନ୍ତୁ ଇଏ ଯେଉଁ ଜନ୍ମ ହେଲେ ଏସବୁ ଜାଣନ୍ତି, କିନ୍ତୁ ଜଡ଼ ଭଳି ରହୁଥିଲେ, କିଛି କହୁନଥିଲେ କାହାକୁ। ତାଙ୍କର ପିତା ତାଙ୍କୁ ଅନ୍ତତଃ ପକ୍ଷେ ଗାୟତ୍ରୀଟି ମନ୍ତ୍ରଟିକୁ ଶିଖିବା ପାଇଁ ବହୁତ ଚେଷ୍ଟା କଲେ, କରି କରିକି ସେ ମୃତ୍ୟୁବରଣ କରିଗଲେ, ସେ କରିପାରିଲେନି, ଗାୟତ୍ରୀ ମଧ୍ୟ ସେ ଶିଖିପାରିଲେ ନାହିଁ। କିନ୍ତୁ ଭଗବାନ ଭକ୍ତ ସବୁବେଳେ ଭଗବାନ ଚିନ୍ତନ କରୁଛନ୍ତି, ଏ କଥା ସବୁ ବହୁତ କଥା ରହିଛି, ବଡ଼ ପ୍ରସଙ୍ଗ ରହିଛି, ଗୋଟିଏ ଅଧ୍ୟାୟ ମାନେ କ'ଣ ପଞ୍ଚମ ସ୍କନ୍ଧରେ କେତୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ କଥା। ତେଣୁ ତାଙ୍କ ପିତାଙ୍କୁ କିଛି ଜ୍ଞାନ ପ୍ରଦାନ କରିନଥିଲେ, ତାଙ୍କର ଭାଇମାନେ ପିତା ମରିଗଲା ପରେ, ପିତା ମୃତ୍ୟୁବରଣ କଲା ପରେ ତାଙ୍କ ଭାଇମାନେ ମଧ୍ୟ ତାଙ୍କୁ ସେଇଭଳି ଭାବରେ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଯୁକ୍ତ କରାଇଲେ, ତାଙ୍କୁ କିଛି ଜ୍ଞାନ ପ୍ରଦାନ କଲେ ନାହିଁ। ଭରତ ମହାରାଜ ଜଡ଼ଭରତ ଜଡ଼ଭରି ରହୁଥିଲେ, ଜଡ଼ ନୁହଁ ସିଏ, ଜଡ଼ ସବୁ ଜାଣନ୍ତି। ଏବଂ ତାପରେ ତାଙ୍କୁ ଦଶ ସଦା ନେଇଗଲେ, ବାନ୍ଧିକି ନେଇଗଲେ, ଲୋକମାନଙ୍କୁ ପଠାଇକିରି କାରଣ ତାଙ୍କୁ ବଳି ଦେବେ, ଭଦ୍ରକାଳୀଙ୍କ ପାଖରେ ବଳି ପ୍ରଦାନ କଲେ, ବଳି ପ୍ରଦାନ କରିଲେ ବଳି ତାଙ୍କ ସବୁ ପୂଜକ ତାଙ୍କୁ ହତ୍ୟା କରିବାକୁ ବସନ୍ତି, ସେହି ସମୟରେ ଭଦ୍ରକାଳୀ ସେ ମୂର୍ତ୍ତିରୁ ପ୍ରକଟ ହୋଇଗଲେ, ସେ ଯେଉଁ ପୂଜକ ଯେଉଁ ଧରିଥିଲେ ଅସ୍ତ୍ର ଧରିଥିଲେ ଖଡ଼ଗ ଧରିଥିଲେ ହତ୍ୟା କରିବା ପାଇଁ ତାକୁ ନେଇଗଲେ, ଛଡ଼େଇକି ନେଇଗଲେ ତାଠାରୁ ନେଇକି ଫାଷ୍ଟ ତାକୁ ହତ୍ୟା କରିଦେଲେ। ଆଉ ଯେତେ ଥିଲେ ଭଦ୍ରକାଳୀଙ୍କ ଶିଷ୍ୟ ଯେଉଁ ସବୁ ଥିଲେ ଭକ୍ତ ସବୁ ସମସ୍ତଙ୍କୁ ହତ୍ୟା କଲେ, ଏବଂ ଭଦ୍ରକାଳୀଙ୍କର ଯେଉଁ ଥିଲେ ସବୁ ଚଣ୍ଡୀ ଚାମୁଣ୍ଡା ସବୁ ଥିଲେ, ତାଙ୍କର ପାର୍ଷଦମାନେ ସବୁ ଆସିଲେ, ସେ ଯେଉଁ ହତ୍ୟା କଲେ ସେ ସବୁ ମସ୍ତକୁ ନେଇ, ସେ ଶରୀରକୁ ନେଇକି ସେ ସବୁ ରକ୍ତ ପାନ କଲେ, ଏବଂ ମସ୍ତକରେ ଭଦ୍ରକାଳୀ ବଲ୍ ଖେଳିଲା ବେଳେ ଫୁଟବଲ୍ ଖେଳିଲା ବେଳେ ସବୁ ଖେଳୁଥିଲେ। ମୁଁ ଏଇଠି ଗୋଟେ ଭାଗବତ ସପ୍ତାହ କରିଥିଲି ଗୋଟେ ମନ୍ଦିର ଭୁବନେଶ୍ୱରରେ, ଆମର ରହିଛି ହେଉଛି କଳ୍ପନା ପାଖରେ ରହିଛି ଭୁବନେଶ୍ୱରୀ ମନ୍ଦିର, ସେଇଠି କରିଥିଲି। ସେଇଠି ପ୍ରଭୁପାଦ ମହାରାଜଙ୍କ ଗୋଟେ ରହିଛି ଏଇ ଭାଗବତ ଉପରେ, ସେ ଗୋଟେ କରିଛନ୍ତି ଡ୍ରାମାଟିକ ପ୍ରେଜେଣ୍ଟେସନ, ସେଥିରେ ଭଦ୍ରକାଳୀ କେମିତି ହସୁଥିଲେ ସେଇଟାକୁ ତାକୁ ଶୁଣେଇଥିଲି, ଭଦ୍ରକାଳୀ କେମିତି ହସୁଥିଲେ। ତେଣୁ ଏଇଭଳି ଭାବରେ ତାକୁ ମଧ୍ୟ ଜ୍ଞାନ ଦେଇନଥିଲେ, କିନ୍ତୁ ଜ୍ଞାନ ଦେଲେ କାହାକୁ ନା ରାଜା ରଘୁବଣଙ୍କୁ ଦେଲେ। ରଘୁବଣଙ୍କୁ କିଭଳି ଜ୍ଞାନ ଦେଲେ ନା, ରାଜା ରଘୁବଣ ତାଙ୍କୁ ଶିବିକା ବାହନ କରାଉଥିଲେ, ରାଜା ରଘୁବଣ ଶିଷ୍ୟ ରହିଛନ୍ତି ଉପରେ, ଶିବିକା ଉପରେ ବସିଛନ୍ତି, ଗୁରୁ ତାଙ୍କୁ ଶିବିକାରେ ବାହନ କରି ନେଉଛନ୍ତି। ଏଇଭଳି ଭାବରେ ସେ ତାଙ୍କୁ ଜ୍ଞାନ ଦେଇଥିଲେ। ବହୁତ ପ୍ରସଙ୍ଗ ରହିଛି, ଆମେ ସେ କହିବା ନାହିଁ, ଆମର ଖାଲି ଏତିକି କହିବା ଯେ ସମସ୍ତଙ୍କୁ ଜ୍ଞାନ ପ୍ରଦାନ କଲେ ନାହିଁ, କିନ୍ତୁ ରଘୁବଣଙ୍କୁ ପ୍ରଦାନ କଲେ, କାହିଁକି ନା ସେ ଉପଯୁକ୍ତ ପାତ୍ର ଥିଲେ, ରଘୁବଣଙ୍କୁ ଜ୍ଞାନ ଦେଇଥିଲେ। ରଘୁବଣୀ ତତ୍ତପସା ନ ଜାତି ନ ଚେଜେୟା ନିରାପଣା ଦ୍ୱାର୍ବା ନ ଚନ୍ଦସା ନ ଜଳାଗ୍ନି ସୁରେଇ ବିନା ମହତ୍ ପାଦର ଯେଉଁ ବି ସେ କମ୍, ବହୁତ ପ୍ରସିଦ୍ଧ ଶ୍ଳୋକ ରହିଛି ପଞ୍ଚମ ସ୍କନ୍ଧରେ। ରଘୁବଣ କହୁଛି, ରଘୁବଣ ଏ ଭଗବାନ ବିଷୟରେ ଜାଣିବା ପାଇଁ ଜଣେ ତପସ୍ୟା ମାଧ୍ୟମରେ ଜାଣିପାରିବ ନାହିଁ, ବା ଭଗବାନ ପୂଜା ଇତ୍ୟାଦି କଲେ ଜାଣିପାରିବ ନାହିଁ, ବା ବିଭିନ୍ନ ପ୍ରକାର ଯେଉଁ ସନ୍ୟାସ ସବୁ ରହିଛି, ବିଭିନ୍ନ ପ୍ରକାର ତପସ୍ୟା ରହିଛି ଆଦ୍ୱାରା ଜାଣିପାରିବ ନାହିଁ, ଭଗବାନଙ୍କୁ ଜାଣିପାରିବ ନାହିଁ। ବିନା ମହତ୍ ପାଦର ଯେଉଁ ବି ସେ କମ୍, ମହତ୍ ବ୍ୟକ୍ତିଙ୍କର ପାଦ ପଦ୍ମର ଧୂଳି ଦ୍ୱାରା ଅଭିଷିକ୍ତ ନ ହେବା ପର୍ଯ୍ୟନ୍ତ ଜଣେ ଭଗବାନଙ୍କର କୃପାପ୍ରାପ୍ତ ହୋଇପାରିବେ ନାହିଁ, ଭଗବାନ ଜାଣିପାରିବେ ନାହିଁ। ତେଣୁ ଏ କଥା ଯିଏ ଶୁଣିବେ ସେ କହିବେ ଠିକ୍ ଅଛି, ସାଧୁ ବ୍ୟକ୍ତିକୁ ଯାଇକି ପାଦ ଧୂଳି ଟିକେ ଲଗାଇଦେବା, ତାହେଲେ ଆମେ କୃଷ୍ଣଙ୍କର ଭକ୍ତ ପାଇଯିବା, କୃଷ୍ଣଙ୍କ ପ୍ରସାଦ। ତେଣୁ ଜଡ଼ ଭରତ ସେଇଟାକୁ ଭରତ ମହାରାଜ ତାର ସ୍ପଷ୍ଟୀକରଣ କଲେ ତା ପର ଶ୍ଳୋକରେ। ସାଧୁଙ୍କର କୃପା, ସାଧୁଙ୍କର ପଦଧୂଳିର ଅଭିଷିକ୍ତ ହେବାର ଅର୍ଥ ହେଉଛି ଯଥୋତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁ ଏତେ ଗ୍ରାମ୍ୟ କଥା ବିଘାତ ଅନୁଦିନ ସେବ୍ୟମାନ ମୁମୁକ୍ଷୁ ମତି ସତୀ ଯତିବାସ ଦେବେ। ସାଧୁମାନଙ୍କ ପଦଧୂଳି ଦ୍ୱାରା ଅଭିଷିକ୍ତ ହେବାର ଅର୍ଥ ନୁହଁ ଯେ ସାଧୁଙ୍କର ଯାଇକି ପାଦକୁ ମୁଣ୍ଡିଆ ମାରିବା, ସେଇଟା ତ ପାରିବା କିନ୍ତୁ ସେଇଟା ମୁଖ୍ୟ କଥା ନୁହଁ। ମୁଖ୍ୟ ହେଉଛି କ'ଣ ନା ଯଥୋତ୍ତମ ସାଧୁ ଯେତେବେଳେ ଭଗବାନ କଥା କହିବେ, ଯଥୋତ୍ତମ ଶ୍ଳୋକ ଗୁଣାନୁବାଦ ଭଗବାନଙ୍କର ଗୁଣ କୁହାଯାଏ, ଏଠି ଭଗବାନଙ୍କ ଗୁଣ କୁହାଯାଉଛି, ଭଗବାନଙ୍କ ଲୀଳା ବର୍ଣ୍ଣନା କରାଯାଉଛି। ଯଥୋତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁ ଏତେ ଗ୍ରାମ୍ୟ କଥା ବିଘାତ, ଏଇ ଯେଉଁ ଭଗବାନ କଥା ଯେଉଁମାନେ ଶ୍ରବଣ କରିବେ ତାଙ୍କର ଯେଉଁ ବିଭିନ୍ନ ଇତର ବାସନା ଥିଲା, ଏଇଠି ଯେଉଁ କୁହାଯାଇଗଲା ବିଭିନ୍ନ କ'ଣ ଇଷଣା ଯେଉଁ ରହିଛି ତ୍ୟକ୍ତଣା ଏସବୁ ଇତର ବାସନାକୁ ସେମାନେ ତ୍ୟାଗ କରିଦେବେ। ଭଗବାନ କଥାରେ ଏତେ ଆନନ୍ଦ ରହିଛି, ଅନ୍ୟ ଭୌତିକ ବିଷୟରେ ସେତେ ଆନନ୍ଦ ସେମାନେ ପ୍ରାପ୍ତ ହୋଇପାରିବେନି, ତ୍ୟାଗ କରିଦେବେ ସେମାନେ। ଯଥୋତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁ ଏତେ ଗ୍ରାମ୍ୟ କଥା ବିଘାତ ଅନୁଦିନ ସେବ୍ୟମାନ ପ୍ରତିଦିନ ଶ୍ରବଣ କରିବେ, ଅନୁଦିନ ସେବ୍ୟମାନ ମୁମୁକ୍ଷୁ ତାହେଲେ କ'ଣ ହେବ ନା ମତି ସତୀ ଯତି ବାସ ଦେବେ। ମତି ଆମର ମତ ମନ ଭଗବାନ ପାଖରେ ରହୁ ନାହିଁ, ଭଗବାନ ପାଖରେ ଆସିଯିବ, ସତୀ ହେଇଯିବ ମତି, ଅସତୀ ମତି ରହିଛି ଭଗବାନ ପାଖରେ ଲାଗୁନାହିଁ। କିନ୍ତୁ ଏହିଭଳି ଭାବରେ ଶ୍ରବଣ କରି କଥା ଶ୍ରବଣ କରି ଭଗବାନ ପାଖରେ ଆମର ଭଗବାନ ପାଦପଦ୍ମରେ ଆମ ମନଟି ଲାଗିବ। ତେଣୁ ଆମର ଗୋଟେ କଥା କହିବା, ଉଦାହରଣ ଦେବା, ଆମର ରହିଛନ୍ତି ଗଦେଇଗିରିର ଯିଏ ମୁଖ୍ୟ ବର୍ତ୍ତମାନ ଅଛନ୍ତି ସେ ଗୁରୁ ହୋଇଗଲେଣି, ତାଙ୍କର ନାମ ହେଉଛି ଚୈତନ୍ୟ ଚନ୍ଦ୍ର ପ୍ରଭୁ, ଗୁରୁ ହୋଇଗଲେଣି ପାଶ୍ଚାତ୍ୟ ଜଗତ। ମୁଁ ଯାଇଥିଲି ତାଙ୍କର ସେଣ୍ଟର ରହିଛି ସ୍ୱିଜରଲ୍ୟାଣ୍ଡରେ, ଆମେ ଯାଇଥିଲୁ ସେଠିକି, ତାଙ୍କ ସବୁ ଶିଷ୍ୟ ଅଛନ୍ତି ସେମାନେ ସେଠି। ଥରେ ତାଙ୍କର କ'ଣ ହେଇଥିଲା, ସେ ଥିଲେ ଗୋଟେ ଅଫିସରେ ଚାକିରି କରିଥିଲେ, ତାଙ୍କର ଗୋଟେ ରୋଗ ହୋଇଗଲା, ଦେହ ସାରା ସବୁ ଫଳିଗଲା, ରୋଗ ମାନେ ବଥବଳି ହୋଇଗଲା, ଯେତେ ଔଷଧ ଖାଇଲେ ଯାହା କଲେ କିଛି ହେଲା ନାହିଁ। ଏବଂ କୌଣସି ସମୟରେ ଗୋଟେ ଜ୍ୟୋତିଷ ମଧ୍ୟ କହିଲା, ଜ୍ୟୋତିଷ ଜଣେ କହିଲେ ଆପଣଙ୍କର ଆଉ କିଛି ଦିନ ପରେ ମୃତ୍ୟୁ ହୋଇଯିବ, ଏଭଳି ଭାବରେ କହିଦେଲେ। ତେଣୁ ଦୈବ କ୍ରମେ ସେ ସନ୍ଧାନ ପାଇଲେ, ଆମର ପ୍ରଭୁ ଆଜି କହୁଥିଲେ ପ୍ରଭୁ ସନ୍ଧାନ ପାଇଥିଲେ, ଇସ୍କନ ଭୁବନେଶ୍ୱର ସନ୍ଧାନ ପାଇଲେ, ଗୌରବନ୍ଧୁ ସେ ମହାରାଜ ସନ୍ଧାନ ପାଇଲେ, ସେ ଯାଇକି ତାଙ୍କ ଜୀବନ ବଦଳିଗଲା। ସେଇଭଳି ଭାବରେ ଏଇ ଚୈତନ୍ୟ ଚନ୍ଦ୍ର ପ୍ରଭୁଙ୍କର ସେ ଆସିଲେ ଏଠିକି, ଆସିଲେ ଗୁରୁଦେବ ପାଖକୁ, ଆସିଲେ ଗୌରବନ୍ଧୁ ସେ ମହାରାଜ ପାଖକୁ ଆସିଲେ। ତେଣୁ ଗୌରବନ୍ଧୁ ମହାରାଜ ଆସିଲେ ମହାରାଜ ତାଙ୍କୁ କହିଲେ ତୁମେ ଆସି କଥା ଶୁଣ, ଭାଗବତ କଥା ଶୁଣ। ତେଣୁ ସେ ସେଇଭଳି ଭାବରେ ଭାଗବତ କଥା ଶ୍ରବଣ କରିକରି ତାଙ୍କ ରୋଗ କେତେବେଳେ ଭଲ ହୋଇଗଲା ସେ ଜାଣିପାରିନାହାନ୍ତି, ରୋଗ ତ ଭଲ ହୋଇଗଲା ହୋଇଗଲା, ସିଏ ମଧ୍ୟ ଗୋଟେ ଗୁରୁରେ ପରିଣତ, ସିଏ ଆଉ ଗୋଟେ ଗୌରବନ୍ଧୁ ସେ ମହାରାଜ ହେଇକି ବାହାରି ପଡ଼ିଲେ, ସିଏ ଆଉ ଜଣେ ଗୁରୁ ହୋଇଗଲେ ଭରତ ମହାରାଜଙ୍କ ଅବସ୍ଥା ସେଇଆ ହେଲା, ରୋହୁଗଣ ମଧ୍ୟ ସେଇଭଳି ଭାବରେ ଆଉ ଜଣେ ଜଡ଼ ଭରତ ହୋଇଗଲେ। ସାଧୁ ଏହିଭଳି ଭାବରେ ଚିନ୍ତାମଣି ପ୍ରସ୍ତରକୁ ସହିତ ତୁଳନା କରାଯାଏ ସାଧୁଙ୍କୁ, କିନ୍ତୁ ଚିନ୍ତାମଣି ପ୍ରସ୍ତରକୁ ଯେଉଁ ଛୁଇଁଦେଲେ ସେଇଟା ସୁନା କରିଦେବ କିନ୍ତୁ ଚିନ୍ତାମଣି ପ୍ରସ୍ତର କରିପାରିବ ନାହିଁ, କିନ୍ତୁ ସାଧୁର ସଂସ୍ପର୍ଶ ଯେଉଁମାନେ ଆସିଲେ ସେମାନେ ସାଧୁ ହୋଇଯିବେ, ଇଏ ହେଉଛି ସାଧୁର ବିଶେଷତ୍ଵ। ତେଣୁ ଆମର କହିବା କଥା ଥିଲା ଯେ ଏଇ ଯେଉଁ ଭରତ ମହାରାଜ ଯେ ସମସ୍ତଙ୍କୁ ଜ୍ଞାନ ଦେଲେ ନାହିଁ କିନ୍ତୁ ରଘୁବଣଙ୍କୁ ଜ୍ଞାନ ଦେଲେ, ସେହିଭଳି ଭାବରେ ପ୍ରହ୍ଲାଦ ମଧ୍ୟ ପ୍ରହ୍ଲାଦ ତାଙ୍କ ପିତାଙ୍କୁ ଜ୍ଞାନ ଦେଲେ ନାହିଁ, ପିତାଙ୍କୁ ଜ୍ଞାନ ଦେଇଥିଲେ ସେ ଗ୍ରହଣ କଲେ ନାହିଁ, ଏବଂ ବିଶେଷ ଭାବରେ ତାଙ୍କର ଗୁରୁ ଯେ ଷଣ୍ଢ ଆମର ତାଙ୍କୁ ମଧ୍ୟ ଜ୍ଞାନ ଦେଇଥିଲେ ସେ ଶ୍ରବଣ କଲେ ନାହିଁ, କିନ୍ତୁ ତାଙ୍କର ଯେଉଁ ସାଙ୍ଗ ବାଳକମାନେ ଅଛନ୍ତି ଯେ ହଳଭଳି ବୟସର ପିଲା ହେଉଛି, ପିଲାମାନେ ଖେଳୁଛନ୍ତି ସେହି ବୟସର ପିଲାମାନେ ସବୁ, ପାଞ୍ଚ ବର୍ଷ ପିଲାମାନଙ୍କୁ ସେ ଜ୍ଞାନ ଦେଲେ, ସିଏ ମଧ୍ୟ 5 ବର୍ଷର ହୋଇଥିଲେ, ପଞ୍ଚହାୟନ ବୋଲି କୁହାଯାଉଛି, 5 ବର୍ଷର ହୋଇଥିଲେ, ସେ ଜ୍ଞାନ ଦେଲେ ତାଙ୍କୁ ଏବଂ ସେମାନେ ସେ ଜ୍ଞାନ ଗ୍ରହଣ କରି ସେମାନେ ମଧ୍ୟ ମହାଜନରେ ପରିଣତ ହୋଇଗଲେ, ସେମାନେ ମଧ୍ୟ ଭଗବାନ ଭକ୍ତ ହୋଇଗଲେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଗୋଟିଏ ଗୋଟିଏ ଶ୍ଳୋକ ଆଲୋଚନା କଲେ ଏଇଭଳି ଭାବରେ ବହୁତ କଥା କହିହେବ, କିନ୍ତୁ ଆମେ ଯେଉଁ ଅଧିକାଂଶ କହିଲେ ସେଇଟା କହିହେବ ନାହିଁ, ଯାହା ହେଉ ତଥାପି ଆମେ କିଛି କହିଲେ କଥା। ଯାହା ହଉ ଏଇଭଳି ଭାବରେ 36 ଶ୍ଳୋକରେ ଏଇ ଯେଉଁ କଥାଟି କୁହାଗଲା, ଏଇଟା ଦ୍ୱାରା କ'ଣ ଶିକ୍ଷା କରିବା ଆମେ ନା ବ୍ୟାଧ ରହୁଗଣ ଦୈତ୍ୟ ବାଳକାଦିଶୁ ଦଦତେ ଅନ୍ୟତ୍ର ନ ଦଦତେ ଇତି କୃତାର୍ଥୀ ବୁଭୁଷୁ, ତାଙ୍କୁ କୃତାର୍ଥ କରିଦେଇଥିଲେ। ଇଏ ଏଇଟା ହେଉଛି କ'ଣ ନା ଉପାଦେୟ, ଏଇଟା ଉପାଦେୟ ଶିକ୍ଷା। ଆମେ ଯେଉଁ ଭଗବାନ ସେବାରେ ନିଯୁକ୍ତ ହେବା, ଭଗବାନ ସେବାରେ ନିଯୁକ୍ତ ହେଲେ ଆମର ସବୁ ଯେଉଁ ଇତର ବାସନା ରହିଛି ସେସବୁ ତ୍ୟାଗ କରିଦେବା। ସଂସାରେ ମଜିଆ ରହିଲ ପଡ଼ିଆ ରେ ପଦେ ନା ହଇଲ ଆସ, ସଂସାରେ ମଜିଆ ରହିଲ ପଡ଼ିଆ ରେ ପଦେ ନା ହଇଲ ଆସ, ଆପନା କରମ ବୁଞ୍ଜାଏ ସମନ କହେ ଲୋଚନ ଦାସ, ଆପନା କରମ ଭାବରେ ଆମେ ସମସ୍ତେ ଯେଉଁମାନଙ୍କ ସାଧୁଙ୍କର ମୁଖରୁ ଶ୍ରବଣ କରି ଆଜି ଆମର ଜୀବନ ପରିବର୍ତ୍ତିତ ହୋଇଛି। ଆମର ପୂର୍ବ ଜୀବନ ଯଦି ଧ୍ୟାନ କରିବା, ଯେଉଁମାନେ କୃଷ୍ଣ ଚେତନା ମାର୍ଗକୁ ଆସିଲେଣି ତାଙ୍କ ଯଦି ତାଙ୍କ ପୂର୍ବ ଚେତନା କଥା ଚିନ୍ତା କରିବା, ସେଇଭଳି ଭାବରେ ବହୁତ ଇତର ବାସନା ଥିଲା, କିନ୍ତୁ ଏଇ ସାଧୁ ସଙ୍ଗ କରି ଆମେ ଯଦି ଭଗବାନଙ୍କର ସଙ୍ଗଲା ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ, ଯେଉଁ ଗୋଟେ ଉନ୍ନତ ସ୍ୱାଦ ଆମେ ପ୍ରାପ୍ତ ହେଲେ, ଆମେ ସବୁ ଇତର ବାସନା ସବୁ ତ୍ୟାଗ କଲେ ବା ଆସ୍ତେ ଆସ୍ତେ ତ୍ୟାଗ କରୁଛେ, ତ୍ୟାଗ ଚାଲିଛି, ପ୍ରୋସେସ୍ ଚାଲିଛି। ପୂର୍ଣ୍ଣ ଯେତେବେଳେ ତ୍ୟାଗ କରିଥାଉ ସେତେବେଳେ ପୂର୍ଣ୍ଣ ବିରା ପୂର୍ଣ୍ଣ ବହୁତ ସୁଶୋଭିତ ହୋଇଯିବ, ସେତେବେଳେ ଅନ୍ୟ କୌଣସି କାମନା ନାହିଁ, ଶୁଦ୍ଧ ଭକ୍ତରେ ପରିଣତ ହୋଇଯିବେ। ଯେଉଁଭଳି ଭାବରେ ବାଦଲ ଆଜି ଶୁଭ୍ର ବର୍ତ୍ତସା ଶୁଭ୍ର ଭାବରେ ବହୁତ ସୁନ୍ଦର ଭାବରେ ଶୋଭିତ ହେଉଛି, ଏଇଭଳି ଭାବରେ ଶ୍ଳୋକରେ ଆମେ ବହୁତ ସମୟ ବ୍ୟାଖ୍ୟା କଲେ, 9 ବାଜିଗଲା, ଭୋଗ ଲାଗିଛନ୍ତି। ଆଉ ଗୋଟେ ଶ୍ଳୋକ ଆଲୋଚନା କରିବା, 37 ଶ୍ଳୋକରେ କୁହାଯାଉଛି, ନୈବାବିଦନ୍ କ୍ଷୟମା କ୍ଷୟମାଣଂ ଜଳଂ ଗାଧ ଜଳେ ଚରହା ଯଥା ଆୟୁ ଅନ୍ମହଂ କ୍ଷୟ ନରା ମୂଢ଼ା କୁଟୁମ୍ବିନ। ଶରତ ଋତୁର ବର୍ଣ୍ଣନା ହେଉଛି, ଶରତ ଋତୁ ବର୍ଣ୍ଣନା ସହିତ ସୁଖଦେବ ଗୋସ୍ୱାମୀ ଗୋଟେ ସୁନ୍ଦର ଉଦାହରଣ ଦେଉଛନ୍ତି। ଭଗବାନ ଦେଖୁଛନ୍ତି ଶରତ ଋତୁର ଦୃଶ୍ୟକୁ ଦେଖୁଛନ୍ତି, ଭଗବାନ ଯେଉଁଭଳି ଭାବରେ ଦର୍ଶନ କରୁଛନ୍ତି ସୁଖଦେବ ଗୋସ୍ୱାମୀ ସେହିଭଳି ଭାବରେ ବର୍ଣ୍ଣନା କରୁଛନ୍ତି। ଏଠି ଗୋଟେ ଭଗବାନ ଦେଖିଲେ ଦୃଶ୍ୟ କ'ଣ ନା ନୈବା ବିଦନ୍ କ୍ଷୟମାଣ କ୍ଷୟମାଣ ଜଳମ ଗାଧ ଜଳେ ଚରା, ଯେତେବେଳେ ସରୋବର ଇତ୍ୟାଦି ନିକଟରେ ଯାଉଛନ୍ତି ଭଗବାନ, ସେତେବେଳେ ଦେଖୁଛନ୍ତି ଜଳଚରମାନେ ଯେଉଁ ରହିଛନ୍ତି ସେମାନେ ଜାଣିପାରୁନାହାନ୍ତି ଯେ ଜଳ ସବୁ କ୍ଷୟ ହୋଇଗଲାଣି, ଆମର ଏଇ ଯେଉଁ ଜଳ ସରୋବର ରହିଛି ସେଠି ମଧ୍ୟ ଜଳ କ୍ଷୟ ହୋଇଯାଇଛି, ଜଳ କେତେ ଥିଲା ବର୍ତ୍ତମାନ କମିଯାଇଛି। ଜଳ ଶରତ ଋତୁରେ ବର୍ଷା ଋତୁରେ ଯେଉଁ ଭଳିଆ ଜଳ ଥାଏ, ଶରତ ଋତୁରେ ଆସ୍ତେ ଆସ୍ତେ ସବୁ ଜଳ ସବୁ ଚାଲିଯାଏ, ଜଳ କ୍ଷୟ ହୋଇଯାଏ। କିନ୍ତୁ ଜଳରେ ଯେଉଁମାନେ ଜଳଚର ରହିଛନ୍ତି, 900,000 ଜଳଜୀବ ରହିଛନ୍ତି, ଜଳଦା 900,000 ଆଣି 900,000 ପ୍ରକାର ଜଳଜୀବ ରହିଛନ୍ତି, ବିଶେଷ ଭାବରେ ଯେଉଁମାନେ ଗାଧ ଜଳଚରା ତାଙ୍କର ବହୁତ କ'ଣ ବହୁତ ଜଳ ଦରକାର, ଗାଧ ମାନେ ବହୁତ ଗଭୀର ଜଳ, ଯେମିତି କୁମ୍ଭୀରମାନେ ସେମାନେ ଅଗାଧ ବହୁତ ଗଭୀର ନା ଗାଧ ବହୁତ ଗଭୀର, କ'ଣ ଗାଧ ଅଗାଧ ଭିତରେ କ'ଣ ଅଗାଧ ମାନେ ବେଶୀ ଡିପ୍ ନୁହଁ, ଗାଧ ଜଳଚରା ଗାଧ ମାନେ ଡିପ୍ ନା ଗଭୀର, ଅଗାଧ ମାନେ ଗଭୀର, ଗାଧ ମାନେ ଓଲଟା ହେଇଯାଉଛି। ଯାହାକୁ ସେ ଜଳଚରମାନେ ଯେଉଁ ଥିଲେ, ଯେଉଁମାନଙ୍କର ଜଳଟା କମି କମି ଆସୁଛି, ଜଳ କମିଗଲେ ସେମାନେ ଛଟପଟ ହେବେ, ବିନା ଜଳରେ ଜଣେ ଜଳଜୀବ ବଞ୍ଚିପାରିବ ନାହିଁ। ତେଣୁ ଏ ଗାଧ ଜଳଚରରେ ସାଧାରଣତଃ କୁହାଯାଇଛି ମୀନାଦୟ, ଗାଧ ଜଳଚର କହିଲେ ଯେଉଁମାନେ ଛୋଟ ଅଳ୍ପ ପାଣିରେ ରୁହନ୍ତି, ଅଗାଧ କହିଲେ ବହୁତ ଗଭୀର, ଅଗାଧ ଇଏରେ ସବୁ କୁମ୍ଭୀର ଇତ୍ୟାଦି ସବୁ ରହନ୍ତି, ତିମିଙ୍ଗଳ ଇତ୍ୟାଦି ସବୁ ରହିଛନ୍ତି, ଗାଧ କହିଲେ ଅଳ୍ପ ଜଳ ରହିଛି, ଅଗାଧ କହିଲେ ଯେଉଁଠି ଅଳ୍ପ ନୁହଁ, ବହୁତ ବିଷମ, ବହୁତ ଜଳ, ସେଇଟା ହେଉଛି ଅଗାଧ। ଗାଧ ଜଳରେ ଏଠି କୁହାଯାଏ ମୀନାଦୟ, ଛୋଟ ଛୋଟ ମୀନ ମାଛ ସବୁ ରହିଛନ୍ତି, ସେମାନେ ସବୁ ରହିଛନ୍ତି। କିନ୍ତୁ ସେମାନେ ନଈବା ବିଦନ କ୍ଷୟମାଣ ଜଳ, ସେମାନେ ଜାଣିପାରନ୍ତି ଶରତ ଋତୁରେ ଆସ୍ତେ ଆସ୍ତେ ଜଳ କ୍ଷୟ ହୋଇଯାଏ, ଶରତ ଋତୁରେ ଜଳ ସବୁ ଚାଲିଯାଏ, ଆଉ ରହିବ ନାହିଁ, ଶୁଖିଯାଏ ଜଳ। ଶୁଖିଗଲେ ଜଳ, ଆମ ଶ୍ରୀ ରାଧାବଂଶ ମହାରାଜ କହୁଥିଲେ ଯେ ଜଳ, ଲୋକମାନେ ଯେଉଁମାନେ ମାଛ ବର୍ତ୍ତମାନ ଆମେ ଦେଖୁଛୁ ମାଛ ସବୁ ଧରା ଚାଲିଛି, ଯେଉଁମାନେ ବିଷୟରେ ମାଛ ଧରିବା ପାଇଁ ବସିଥିବେ ଦେଖୁଥିବେ, କେତେବେଳେ ଜଳ ଚାଲିଗଲେ ସେ ମାଛକୁ ଧରିଦେବେ, ତାଙ୍କର ଚିନ୍ତା। କିନ୍ତୁ ଏ ଜଳଚରମାନେ ଜାଣିପାରନ୍ତି ନାହିଁ, ନୈବା ବିନ୍ଧନ କ୍ଷୟମାଣ ଜଳ, ଜଳ କ୍ଷୟ ହେଇକା ଯାଉଛି, କ୍ଷୟମାନ ଜଳ। ଗାଧ ଜଳଚରା, ଗାଧ ମାନେ ଅଳ୍ପ ଜଳରେ ଯେଉଁମାନେ ରହନ୍ତି ଜଳଚରା, 900,000 ପ୍ରକାର ଜଳଜୀବ ଅଛନ୍ତି, ଏ ମୀନ ଇତ୍ୟାଦି କଥା କୁହାଯାଉଛି। ଏଠି ବିଶ୍ୱନାଥ ଗୁରୁ ଠାକୁର ଭାବରେ କହିଛନ୍ତି, ଏଇଥିରୁ ଜଣାପଡ଼ିଲା ଗାଧ ଅର୍ଥ ଅଳ୍ପ ଜଳ, ଅଳ୍ପ ଜଳରେ ଯେଉଁମାନେ ରୁହନ୍ତି। କିନ୍ତୁ ସେ ଜଳ ଯଦି ଶୁଖିଯିବ ତାହେଲେ ସେମାନେ ମୃତ୍ୟୁବରଣ କରିବେ, କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ ଗାଧ ଜଳଚରା ନେବେ କି। ତେଣୁ ଗାଧ ଚଳଚରା ସେମାନେ ନଈବା ବିଦନ, ସେମାନେ ଜାଣିପାରନ୍ତି ନାହିଁ ଜଳ ସବୁ ଶୁଷ୍କ ହୋଇଗଲାଣି, ଆସ୍ତେ ଆସ୍ତେ ଆମେ ମୃତ୍ୟୁବରଣ କରିବା, ଜାଣିପାରନ୍ତି ନାହିଁ ନଈବା ବିଦନ। କାରଣ ଜଳ ଭିତରେ ରହିଛନ୍ତି, ଜଳ ଭିତରେ ରହିଛନ୍ତି। ଆମ ସୁନ୍ଦର ରାଧାବଂଶ ମହାରାଜ ଗୋଟେ ବହୁତ ସୁନ୍ଦର ଉଦାହରଣ ଦେଉଥିଲେ, ମୁଁ ଭୁଲିଗଲେଣି। ଲୋକମାନେ ତ ଜାଣିପାରୁନାହାନ୍ତି ଆଉ ଇଏ ତ ଜଳ ସାରା ଜଳ ଭିତରେ ରହିଛନ୍ତି, ଆଉ ସେ ଗୋଟେ କ'ଣ ଉଦାହରଣ ଦେଉଛି ମୋର ମନେ ପଡ଼ୁନି ଠିକ୍ ଭାବରେ। ଆମେ ସବୁଦିନ ଦେଖୁଛେ ଲୋକ ମୃତ୍ୟୁବରଣ କରୁଛନ୍ତି, ରାମ ନାମ ସତ୍ୟ ହେ କହୁଛନ୍ତି, କିନ୍ତୁ ତଥାପି ଆମେ ଜାଣିପାରୁନୁ ଆମର ଆମର ମଧ୍ୟ ଆୟୁଷ କ୍ଷୟ ହେଇକା ଯାଉଛି, ଆମେ ମଧ୍ୟ ଦିନେ ମୃତ୍ୟୁବରଣ କରିବା, ଆମେ ମଧ୍ୟ ଜାଣିପାରୁନାହିଁ। ଏମାନେ ତ ଜଳ ଜଳ ଜଳଚର, ଏମାନେ ସବୁ ଜଳ ଭିତରେ ରହିଛନ୍ତି, ଜାଣିବାର ସ୍କୋପ୍ ମଧ୍ୟ ନାହିଁ। କିନ୍ତୁ ଆମକୁ ସବୁ ପ୍ରକାର ଦିଆଯାଉଛି, ସୁଯୋଗ ଦିଆଯାଉଛି, ସବୁ ପ୍ରକାର ଜ୍ଞାନ ଦିଆଯାଉଛି, ତଥାପି ଆମେ ଗ୍ରହଣ କରିପାରୁନେ ଆମ ଆଉ ଜଳଙ୍କ କଥା କ'ଣ କହିବା। କିନ୍ତୁ ଏଇ ଏଇ ଉଦାହରଣକୁ ଦେଇକରି, ଏଇ କଥାକୁ ଦେଖିକରି ସୁଖଦେବ ଗୋସ୍ୱାମୀ ଗୋଟେ ଉଦାହରଣ ଦେଉ ସୁନ୍ଦର ଉଦାହରଣ ଦେଉଛନ୍ତି କ'ଣ ସେଇଟା, ଯଥା ଆୟୁରନ୍ୱହଂ କ୍ଷୟମ, ଆମର ଆୟୁଷ ଅନ୍ୱହଂ ପ୍ରତିଦିନ କ୍ଷୟ ହେଇକା ଯାଉଛି, ପ୍ରତିଦିନ ଆଜି ଗୋଟେ ଦିନ କମିଗଲା, ଗୋଟେ ଦିନ ଯାଇଛି ମାନେ ଆଜି ଗୋଟେ ଦିନ ଚାଲିଗଲା। ଏଇଭଳି ଜଣେ ଭକ୍ତ ସବୁବେଳେ ସେଇଭଳି ଚିନ୍ତା କରେ, ପ୍ରଭୁ ଗୋଟେ ଦିନ ପୁଣି ଚାଲିଗଲା ମୋର, ମୁଁ ଆପଣଙ୍କୁ ଦର୍ଶନ ପାଇପାରିଲି ନାହିଁ। ଅନୁହଂ ପ୍ରତିଦିନ ଆମର ଆୟୁଷ କ୍ଷୟ ହେଇଯାଉଛି, ଆମେ ଜାଣିପାରୁନି। ଆମର ଶିଶୁ ରାଧାକୃଷ୍ଣ ସେ କଥା କହୁଥିଲେ ଯେ ସେ ଯାଇଥିଲେ ଲଣ୍ଡନକୁ, ଭାଗବତ କଥା କହିବା ପାଇଁ ଯାଆନ୍ତି କାଶ୍ୟ ଜଗତକୁ, ଭାରତୀୟ ଲୋକମାନେ ସବୁ ନିଅନ୍ତି ତାଙ୍କୁ ନେଇକରି କଥା କୁହନ୍ତି। ଯାଇଥିଲେ କଥା କହିବେ ଜଣେ 67 ବର୍ଷର ବୃଦ୍ଧ ନା ଯୁବକ ଯାହା କହିବ, ସିଏ ଏଇ କଥା ବି ଆରେଞ୍ଜ କରୁଥିଲେ। କଥା ସରିଲା ପରେ ସେ ସବୁ ଆସି ବସିଥିଲେ, ତାଙ୍କର କନ୍ୟା ସହିତ ଆସି ବସିଥିଲେ, ତାଙ୍କ କନ୍ୟାଙ୍କୁ ମଧ୍ୟ 30-35 ବର୍ଷ ହୋଇଗଲାଣି। ତେଣୁ ମହାରାଜ ପଚାରିଲେ ତାଙ୍କ ବିଷୟରେ, ସେ କହିଲେ ମୁଁ ଇଏ ମୋର ପିତା ହେବେ, ଇଏ ତାଙ୍କର 3ଟି ପତ୍ନୀ ଅଛନ୍ତି, ମୁଁ ହେଉଛି ପ୍ରଥମ ପତ୍ନୀଙ୍କର କନ୍ୟା, 3ଟି ପତ୍ନୀ ଅଛନ୍ତି କି ଚାଲିଗଲାଣି, ଯାହା ହେଉ 3ଟି ପତ୍ନୀ ଥିଲେ, ବିବାହ କରିଥିଲେ। ତେଣୁ ତାପରେ ସେ ତାଙ୍କର ପିତା ଯିଏ ଯିଏ ଆରେଞ୍ଜମେଣ୍ଟ କରିଥିଲେ, ସିଏ ମହାରାଜ ପାଖକୁ ଆସି ତାଙ୍କୁ ପ୍ରଣାମ କଲେ, ମହାରାଜ ମୋତେ ଟିକେ କୃପା କରନ୍ତୁ, ମୋତେ ଟିକେ ଥୋଡ଼ା କୃପା କିଜିଏ, ନା କ୍ୟା ଚାହିଏ ଆପକୁ, ମୁଝେ ତ କ୍ୟା ମେରା ତ କୋଇ ଶକ୍ତି ନାହିଁ ଆଶୀର୍ବାଦ ଦେନେ କେ ଲିଏ, ଭଗବାନ ଦେଗେ ଆପକୁ, ଆପକୁ କ୍ୟା ଚାହିଏ, ମହାରାଜ ଆଶୀର୍ବାଦ ଦେଇଯିଏ, ମେରା ବିବାହ ହୋଇଯାଏ, ମୋର ବିବାହ ହୋଇଯାଉ, 3ଟି ବିବାହ ହୋଇକରି 67 ବର୍ଷରେ ଆଉ ଗୋଟେ ବିବାହ କରିବା ପାଇଁ ଯାଉଛନ୍ତି। ଲୋକମାନେ ଜାଣିପାରନ୍ତି ନାହିଁ ଯଥା ଆୟୁରନ୍ୱହଂ କ୍ଷୟମ, କେତେବେଳେ ମୃତ୍ୟୁ ସେ ମୃତ୍ୟୁ ଅପେକ୍ଷା କରିଛି ଆମେ ଜାଣିପାରୁନାହିଁ, ଆମେ ଜାଣିପାରୁନୁ। ଯେମିତି ଗାଧ ଜଳରେ ଅଳ୍ପ ଜଳରେ ଥିବା ମୀନମାନେ, ଏଠି କୁହାଯାଉଛି ମୀନ, ଛୋଟ ଛୋଟ ମାଛ ଯେଉଁ ରହିଛନ୍ତି ମୀନ ଇତ୍ୟାଦି, କେରାଣ୍ଡି ଇତ୍ୟାଦି ମୀନ, ଏମାନେ ସବୁ ଜାଣିପାରୁନାହାନ୍ତି ତାଙ୍କର ଜାଣି ପାଣି ଯଦି ଶୁଖିଗଲେ ସେମାନେ ମୃତ୍ୟୁବରଣ କରିବେ, ଛଟପଟ ହେଇକି ବିନା ଜଳରେ ମୃତ୍ୟୁବରଣ କରିବେ। ତେଣୁ ସେହିଭଳି ଭାବରେ ଯଥା ଆୟୁରନ୍ୱହଂ କ୍ଷୟମ୍, ପ୍ରତିଦିନ ଆଜି ଗୋଟେ ଦିନ ଚାଲିଗଲା ମାନେ ଆମର ଗୋଟେ ଆୟୁଷ କମିଗଲା, ପ୍ରତିଦିନ ଆୟୁଷ କମି କମିକା ଯାଉଛି। ଅନ୍ୱହଂ କ୍ଷୟମ୍ ନରା ମୁଢ଼ା କୁଟୁମ୍ବିନ, କୁଟୁମ୍ବ ଭିତରେ ରହିକରି, କୁଟୁମ୍ବ ଗୃହସ୍ଥ ବିଷୟରେ ରହିକରି, କୁଟୁମ୍ବ ପାଳନରେ ଏଭଳି ଆସକ୍ତ ହୋଇକି ରହିଛନ୍ତି, ମୁଢ଼ା ଜାଣିପାରନ୍ତି ନାହାନ୍ତି ଯଦି ମୃତ୍ୟୁ ତାଙ୍କ ପାଖରେ ଆସି ପହଞ୍ଚିଗଲାଣି, ତାଙ୍କ କାଳ ଚାଲିଯାଉଛି, ଆସ୍ତେ ଆସ୍ତେ ଦିନ ଦିନ ଚାଲିଯାଉଛି, ସେମାନେ ମୃତ୍ୟୁବରଣ, ସେଥିପାଇଁ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ମନୁଷ୍ୟ ଧର୍ମ ଉଦ୍ଦିଷ୍ଟ ହେଉଛି ମୃତ୍ୟୁ ପାଇଁ, ମୃତ୍ୟୁର ସମାଧାନ, ମୃତ୍ୟୁ ସମସ୍ୟାର ସମାଧାନ କରିବା ଏ ମନୁଷ୍ୟ ଜନ୍ମରେ ହିଁ କରିପାରିବା। ସେଥିପାଇଁ ଭଗବାନ ଏ ମନୁଷ୍ୟ ଜନ୍ମ ଦେଇଛନ୍ତି। କୁଟୁମ୍ବ ସମସ୍ୟାର ସମାଧାନ କରିବା ପାଇଁ ମନୁଷ୍ୟ ଜନ୍ମ ହେଇନାହିଁ, ସେଇଟା ହେଉଛି ସେକେଣ୍ଡାରୀ। ଫାର୍ଷ୍ଟ ପ୍ରାଇମେରୀ ହେଉଛି ଆମର ଉଦ୍ଦେଶ୍ୟ କ'ଣ ନା, ଆମେ ନିଜ ଜନ୍ମର ସମାଧାନ, ମୃତ୍ୟୁର ସମାଧାନ କରିବା। ଆମେ ନିଜର ମୃତ୍ୟୁର ସମାଧାନ କରିପାରିଲେ ଆମର ଯେଉଁମାନେ କୁଟୁମ୍ବୀ ଅଛନ୍ତି ତାଙ୍କର ମଧ୍ୟ ସମସ୍ୟାର ସମାଧାନ କରିପାରିବା, ଭଗବାନଙ୍କ ଶରଣରେ ଗଲେ ଇଏ ହେଇପାରିବ, ନହେଲେ ହେଇପାରିବ ନାହିଁ। ତେଣୁ ଲୋକମାନେ, ସେଥିପାଇଁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସେ କଥା, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧାଏ ଯତଦାମପି ସିଦ୍ଧାନାଂ କଶ୍ଚିତ୍ ମାଂ ବ୍ୟତୀତ ତତ୍ତ୍ୱତ। ଲୋକମାନେ ଏଇଭଳି ଭାବରେ ରହିଛନ୍ତି, ମୁଢ଼ା କୁଟୁମ୍ବୀ ପାରଣରେ ଏଭଳି ଭାବରେ ରହିଛନ୍ତି। କଳିଯୁଗରେ ସେଇଟା ବର୍ଣ୍ଣନା କରି, କଳିଯୁଗର ଅବସ୍ଥା ହେଉଛି ସେଇଟା, ଦ୍ୱାଦଶ ସ୍କନ୍ଧ ସେ କଥା କୁହାଯିବ, ସୁଖଦେବ ଗୋସ୍ୱାମୀ କହିବେ। ଦାକ୍ଷ କୁଟୁମ୍ବ ଭରଣୀ ନେବା, ଯଦି ଭଲ ଭାବରେ କୁଟୁମ୍ବ ପୋଷଣ କରିପାରିଲା ତାହେଲେ ସେ ଦକ୍ଷ ବ୍ୟକ୍ତି ବୋଲି କୁହାଯିବ, କଳିଯୁଗର ଏଇଭଳି ଭାବରେ ମାନଦଣ୍ଡ ହୋଇଯିବ। କିନ୍ତୁ ତାଙ୍କ ପାଇଁ ସୁଖଦେବ ଗୋସ୍ୱାମୀ ସୂଚନା କରୁଛନ୍ତି, ତାଙ୍କ ପ୍ରତିଦିନ ଆୟୁଷ ହରଣ ହୋଇଯାଉଛି, ଗୋଟିଏ ଦିନ ଚାଲିଗଲା ମାନେ ଆମର ଆୟୁଷ ହରଣ ହୋଇଗଲା। ତେଣୁ ସେମାନେ ଜାଣିପାରନ୍ତି ନାହିଁ ଯେଉଁଭଳି ଭାବରେ ମୂର୍ଖ ରହିଛନ୍ତି। ମନୁଷ୍ୟକୁ ମୂର୍ଖ କୁହାଯିବ, ଜଳଚରକୁ ମୂର୍ଖ ମୂର୍ଖ କୁହାଯାଏ ନାହିଁ, କାରଣ ସେମାନେ ଜାଣିନାହାନ୍ତି, ଜଳ ଭିତରେ ରହିଛନ୍ତି ଜାଣିନାହାନ୍ତି ଜଳ ଲେବୁଲ କେତେ ହେଲା। ହୀରାକୁଦରେ ଯେଉଁମାନେ ଇଞ୍ଜିନିୟର ଅଛନ୍ତି ସେମାନେ ଜାଣିଛନ୍ତି ଯେ ଏତେ ଜଳ ପରିମାଣ ଏତେ ହେଲା, ଏତିକି ଛାଡ଼ିବା ଏତିକି ରଖିବା। ଆଉ ଜଳ ଭିତରେ ଯେଉଁମାନେ ରହିଛନ୍ତି ଜଳଜୀବ ସେ କ'ଣ ଜାଣୁଛନ୍ତି, ଲୋକମାନେ ଆସି ମାଛ ପକାଇ ଜାଲ ପକାଇ ନେଇଯାଉଛନ୍ତି ତାକୁ। ଏ ମିନର ମଧ୍ୟ ଗୋଟେ ଅସୁବିଧା ରହିଛି, ଆଉ ଆମେ ଏତେ କଥା କହିବା ନାହିଁ, ସମୟ ହୋଇଗଲାଣି। ତେଣୁ ଗୋଟିଏ ଖାଇ କହିଦେବା କଥା ପଡ଼ିଯାଇଛି ମାନେ କହିଦେବା, ମିନର ତା'ର ଜିହ୍ୱାର ବେଗ ବହୁତ ରହିଛି, ବିଭିନ୍ନ ପଶୁ ପକ୍ଷୀମାନଙ୍କର ଗୋଟେ ଗୋଟେ ଇନ୍ଦ୍ରିୟର ବେଗ ବହୁତ ରହିଛି, ମିନର ଜିହ୍ୱାର ବେଗ ବହୁତ ରହିଛି, ଅଧିକା ରହିଛି। ମିନ ପ୍ରଭୁପାଦ ମହାରାଜ କହନ୍ତି ତା'ର ଏତେ ଶକ୍ତି ରହିଛି, 2-4 କିଲୋମିଟରରୁ ଯଦି କିଛି ଅସୁବିଧା ଥିବ ସେ ଜାଣିଯିବ। କିନ୍ତୁ ମିନର ପେଟ ପୁରା ଥିଲେ ମଧ୍ୟ ଯଦି କିଛି ଗୋଟେ ଥୋପା ଆସିଲା ସାଙ୍ଗେ ସାଙ୍ଗେ ଗିଳିଦେବ ସେ, ଲୋକମାନେ ଯେଉଁ ବଂଶୀକଟା ପକାଉଛନ୍ତି ଏଇଭଳି ଭାବରେ ସେ ମୃତ୍ୟୁବରଣ କରୁଛନ୍ତି ମିନ। ତେଣୁ ଏ ମିନ ମଧ୍ୟ ଆମର ଗୋଟେ 24 ଗୁରୁଙ୍କ ଭିତରେ ଇଏ ଗୋଟେ ଗୁରୁ। ଏଇଭଳି ଭାବରେ ଆମେ ମଧ୍ୟ ଜୁହାର ପ୍ରଲୋଭନରୁ ଆମେ ଦୂରେଇ ରହିବା, ଏ ଗୁରୁ ଗୋଟେ ଶିକ୍ଷା, ମିନ ଗୁରୁ। ମିନ ତ ଭଗବାନ ଆସିଛନ୍ତି, ପ୍ରଳୟ ବୟୋଧି ଜଳେ ଦ୍ରୁତବାନ ତ୍ରିବେଦମ୍ ବିହିତବହିତ୍ର ଚରିତ୍ରମ ଖେଦମ୍ କେଶଭେଦ ମିନ ଶରୀର ଏ ଜୟ ଜଗଦୀଶ ହରେ, ଜୟ ଜଗଦୀଶ। ମିନ ତ ଭଗବାନ, ମିନ ଭଗବାନ ଏଠି ମଧ୍ୟ, ଇଏ ମିନ ମଧ୍ୟ ଭଗବାନ, ଇଏ ମଧ୍ୟ ଆମକୁ ଶିକ୍ଷା ଦେଉଛନ୍ତି। ମିନ ଭଗବାନ ଶିକ୍ଷା ମତ୍ସ୍ୟ, ଅଷ୍ଟମ ସ୍କନ୍ଧ 24 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସତ୍ୟବ୍ରତ ପାଖକୁ ଆସିଥିଲେ ରାଧା ସତ୍ୟବ୍ରତ, ଏ ଆ ପୂର୍ବ ମନ୍ୱନ୍ତରରେ ଆସିଥିଲେ, ଷଷ୍ଠ ମନ୍ୱନ୍ତରରେ ଆସିଥିଲେ ସେ, ଷଷ୍ଠ ମନ ଚାକ୍ଷୁଷମାନଙ୍କ ସମୟରେ ମିନଦେବ ଭଗବାନ ଆସିଥିଲେ, ସେତେବେଳେ ରାଜା ଥିଲେ ସତ୍ୟବ୍ରତ ତାଙ୍କୁ ଉଦ୍ଧାର କରିଥିଲେ, ସିଏ ବର୍ତ୍ତମାନ ଏ ମନ୍ୱନ୍ତରରେ ରାଜା ହୋଇଛନ୍ତି। ତେଣୁ ସିଏ ସବୁ ଶିକ୍ଷା ଦେଇଛନ୍ତି ଭଗବାନ ମିନ ରହିଛନ୍ତି, ଗୋଟେ ମତ୍ସ୍ୟ ପୁରାଣ ରହିଛି, ସେ ସବୁ ଜ୍ଞାନ ଦେଇଛନ୍ତି ସତ୍ୟବ୍ରତଙ୍କୁ, ଜ୍ଞାନ ଦେଇଛନ୍ତି, ମତ୍ସ୍ୟ ପୁରାଣ ରହିଛି। ମତ୍ସ୍ୟ ମଧ୍ୟ ଭଗବାନ ଉପରେ ଆସିଛନ୍ତି, ମତ୍ସ୍ୟ ରୂପରେ ଆସିଛନ୍ତି ଭଗବାନ ଆସିଛନ୍ତି। ଏବଂ ଭଗବାନ ମହାତ୍ମା ମଧ୍ୟ ଖାଲି ମିନଟେ ମଧ୍ୟ ସିଏ ମଧ୍ୟ ଆମର ଭଗବାନ, କାରଣ ସିଏ ଏଇ ଶିକ୍ଷା ଦେଉଛନ୍ତି। ମିନର ଏଇ ଯେଉଁ ଜିହ୍ୱା ବେଗ ରହିଛି ଏଇଟା ବନ୍ଦ କରିଦେ, ଜିହ୍ୱା ବେଗ ଦ୍ୱାରା ଥିବାରୁ ସେୟାର କରିଦିଅନ୍ତି, ସେୟାର ଜିହ୍ୱା ବେଗ ଥିବାରୁ ସେ ମୃତ୍ୟୁବରଣ କରୁଛି। ତେଣୁ ଆମେ ଏଇଟା ଶିକ୍ଷା କରିବା କଥା, ଆମର 5ଟି ଇନ୍ଦ୍ରିୟଯାକ ବେଗ ପ୍ରବଳ ରହିଛି, କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମିନା ହତା ଆଇବ ପଞ୍ଚବୀରିବ ପଞ୍ଚ, ଏକ ପ୍ରମାଦିଷ କଥଙ୍କ ନ ହନ୍ତି ସେ ବୋଲି ପଞ୍ଚବୀରିବ ପଞ୍ଚ। କୁରଙ୍ଗ, କୁରଙ୍ଗ କହିଲେ ହରିଣ, ହରିଣର କର୍ଣ୍ଣ ରହିଛି, କର୍ଣ୍ଣର ବେଗଟା ଅଧିକା ରହିଛି, ତେଣୁ ବ୍ୟାଧ କ'ଣ କରେ ନା ସୁନ୍ଦର ଗାନ କରି, ଗୀତ ଗାନ କରିକି ତାକୁ ଆକର୍ଷଣ କରେ। ସେ ଯେଉଁ ତାର ଥାଏ, ତାର ସୁରକ୍ଷାରେ ଥାଏ, ସେ ପଳେଇ ଆସେ ଶୁଣିବା ପାଇଁ, ଶ୍ରବଣ କରିବା ପାଇଁ। ବ୍ୟାଧର ଗୀତ ସଙ୍ଗୀତ ଯେତେବେଳେ ଶ୍ରବଣ କରୁଥାଏ, ସେତେବେଳେ ସେ ବ୍ୟାଧ ତାକୁ ଚିର ମାରିଦିଏ, ସେ ମୃତ୍ୟୁବରଣ କରେ। ଗୁରଙ୍ଗ ମାତଙ୍ଗ ହାତୀ ମଧ୍ୟ ସେଇଭଳି ଭାବରେ ମାଈ ହାତୀ ପ୍ରତି ଆକର୍ଷିତ ହେଇକି ସିଏ ମଧ୍ୟ ମୃତ୍ୟୁବରଣ କରେ। ଅନ୍ୟ ସବୁ ହାତୀମାନଙ୍କ ଭିତରେ ତାଙ୍କ ଭିତରେ ଫାଇଟିଂ ହୁଏ, ଫାଇଟିଂ ହେଇ ଜଣେ ମୃତ୍ୟୁବରଣ କରିଯାଏ। ମାତଙ୍ଗ ପତଙ୍ଗ ବର୍ଷା ଦିନେ ଆଲୋକ ପ୍ରତି ଆକର୍ଷିତ ହେଇ ପତଙ୍ଗ ଯେଉଁ ଆସେ ମୃତ୍ୟୁବରଣ କରେ। ପତଙ୍ଗ ପଡ଼ିକିରି କ'ଣ, ଯଥା ପଦ ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ବିଶନ୍ତି ନାଶାୟ ସମୃଦ୍ଧ ବେଗା ତଥେ, ଏଇ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସ୍ତୁତିରେ ଅର୍ଜୁନ କହିଛନ୍ତି ସେ କଥା। ତାର ହେଉଛି ଚକ୍ଷୁ, ଚକ୍ଷୁର ବେଗ ରହିଛି, ତେଣୁ ଆକର୍ଷିତ ହେଇକି ଆସିଯାଏ। ଏ ଦୀପି କ'ଣ ଆଲୋକ ପ୍ରତି ଆକର୍ଷିତ ହେଇ ଆସି ସେ ମୃତ୍ୟୁବରଣ କରେ। ସେହିଭଳି ଭାବରେ କୁରଙ୍ଗ ମାତଙ୍କ ପତଙ୍ଗ ଭୃଙ୍ଗ, ଭୃଙ୍ଗ ପଦ୍ମ ଫୁଲର ଭଗବାନ ପାଖରେ ଲାଗିଛନ୍ତି, ରାଜୀବ ଲୋଚନ ପାଖରେ ରାଜୀବ ଦିଆଯାଇଛି, ପଦ୍ମ ଦିଆଯାଇଛି। ଏ ପଦ୍ମ ପ୍ରତି ଆକର୍ଷିତ ହେଇ ଭୃଙ୍ଗ ଆସେ। ଭୃଙ୍ଗ କହିଲେ ମହୁମାଛି, ଆମର ପରାଶର ବହୁ ସବୁଦିନେ ତୋଳ ତୋଳୁଛନ୍ତି, ପଦ୍ମ ଫୁଲ ତୋଳିକି ଭଗବାନଙ୍କୁ ପୂଜା ସଭାରେ ଲଗାଉଛନ୍ତି। ଭଗବାନ କେତେ କୃପା ପ୍ରାପ୍ତ ହେବେ ସିଏ ପରାଶର ପ୍ରଭୁ, ବହୁତ କଷ୍ଟ ସ୍ୱୀକାର କରି ଜଳ ଭିତରେ ପ୍ରବେଶ କରିକି ଆଣୁଛନ୍ତି। ଯାହା ହଉ, ପଦ୍ମରେ ମହୁମାଛି ଆକର୍ଷିତ ହେଇକି ଆସେ, ତାର ଗନ୍ଧ ପ୍ରତି ଆକର୍ଷିତ ହେଇକି ଆସେ, କାରଣ ତାର ଆଘ୍ରାଣ ଯେଉଁ ନାସିକାର ବେଗ ରହିଛି ପ୍ରବଳ। କିନ୍ତୁ ଯେତେବେଳେ ସନ୍ଧ୍ୟା ହେଇଯାଏ, ପଦ୍ମଟି ଯେତେବେଳେ ବୁଝିଯାଏ କ'ଣ ବନ୍ଦ ହେଇଯାଏ, ସେତେବେଳେ ସେ ଭ୍ରମରଟି ତା ଭିତରେ ରହି ମୃତ୍ୟୁବରଣ କରେ। ତେଣୁ ଆଘ୍ରାଣ ଶକ୍ତି ପ୍ରବଳ ଥିବାରୁ ସେ ମୃତ୍ୟୁବରଣ କରୁଛି। କୁରଙ୍ଗ ମାତାଙ୍କ ପତଙ୍ଗ ଭୃଙ୍ଗ ମୀନା, ମୀନା କଥା କହିଲି, ଏ ପାଞ୍ଚ କଥା କୁହାହେଇଗଲା। କିନ୍ତୁ ଗୋଟିଏ ଗୋଟିଏ ଇଞ୍ଜିନ ପ୍ରବଳ ଥିବାରୁ ଜଣେ ଜଣେ ମୃତ୍ୟୁବରଣ କରୁଛନ୍ତି, ଆଉ ମନୁଷ୍ୟ କଥା କ'ଣ କହିବା। ଯେ ବୋଧେ ପଞ୍ଚମୀ ରୁହେ ପଞ୍ଚ, ସବୁକିଛି ପାଞ୍ଚଟା ଯାକ ଇନ୍ଦ୍ରିୟ ପ୍ରବଳ ରହିଛି, ତାଙ୍କ କଥା ଆଉ କ'ଣ କହିବା। ତେଣୁ ଯାହା ହଉ, ମୀନ କଥାରୁ ସବୁ କଥା ଆସିଗଲା। ସବୁ କଥା ଭଗବାନ ଚାହିଁଲେ ସମସ୍ତେ ଶୁଣନ୍ତୁ, ଭଗବାନ ମଧ୍ୟ ଶୁଣିଲେ, ତେଣୁ ଆମର ସମୟ ମଧ୍ୟ ହେଇଯାଇଛି। ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ରହିଛି, କାହାର କିଛି ସନ୍ଦେହ ରହିଛି, କାହା କିଛି ଅନ୍ୟ କିଛି ଟିପ୍ପଣୀ ଦେବା ପାଇଁ ଚାହୁଁଛନ୍ତି। ହଁ, ସେଥିପାଇଁ ସିଏ ମୃଗ ସମୟରେ ଭଗବାନ ସବୁ କଥା ସବୁ ମନେ ପଡ଼ୁଥିଲା, ତେଣୁ ସେ ମୃଗମାନଙ୍କର ସମାଜରେ ରହୁନଥିଲେ। ସେ ଯାଇକି ସେ ଯେଉଁ ପୂର୍ବ ଯେତେବେଳେ ରାଜା ଥିଲେ, ସେ ସମୟରେ ଜଡ଼ ଯେଉଁ ଭରତ ରାଜା ଥିଲେ, ଯେଉଁ ଆଶ୍ରମ ରହିଥିଲେ, ସେଇ ଆଶ୍ରମ ପାଖରେ ଯାଇ ରହିଲେ, ପୁଲସ୍ଥ ପୁଲ ଆଶ୍ରମ ରହିଲେ, ଏବଂ ସିଏ ସେଇ ଯେଉଁ ପ୍ରସାଦ ସବୁ ମିଳୁଥିଲା ସେଇ ପ୍ରସାଦ ପାଇକି ରହିଲେ, ଏବଂ ସେ ବହୁତ ଭଗବାନ ବିରହରେ ସେ ଜଳରେ ପ୍ରବେଶ କରି, ସେ ନଦୀରେ ପ୍ରବେଶ କରି ଭଗବାନଙ୍କୁ ପ୍ରାର୍ଥନା କରି ଶରୀର ତ୍ୟାଗ କରିଦେଇଥିଲେ। ତେଣୁ ପରଜନ୍ମରେ ସେ ଜଡ଼ଭରତ ହେଇଥିଲେ, ଜଡ଼ଭରତ ଯେଉଁ ସବୁ ସବୁ ତାଙ୍କ ଦେହ ସବୁ ସୁସ୍ଥ ଥିଲା, ସବୁ ଥିଲା, ସବୁ ଶୁଣୁଥିଲେ, ସବୁ ବୁଝୁଥିଲେ, ସବୁ ଭଗବାନ କଥା ବି ସବୁ ଜାଣିଥିଲେ, ଭଗବାନ ଭକ୍ତି କରୁଥିଲେ, ଭଗବାନ ସବୁବେଳେ ସ୍ମରଣ କରୁଥିଲେ, କିନ୍ତୁ ସେ ଜଡ଼ ଭଳି ଆଚରଣ କରୁଥିଲେ, କଥା କହୁନଥିଲେ, ଯେମିତି ଶୁଭୁନି ତାକୁ ସେଭଳି ସେଭଳି କାଲା ଭଳି ଅନ୍ଧମୁଖ ବଜ୍ର ଭଳି ବ୍ୟବହାର କରୁଥିଲେ। ମୃଗଜୁନି ତା ପରଜନ୍ମରେ ସେ ଜଡ଼ଭରତ ହେଇକି ଜନ୍ମ ହେଲେ, ପରେ ପରେ ହଁ ଭଗବାନ ପ୍ରାର୍ଥନା କରି ପାଣି ଜଳ ଭିତରେ ଯାଇ ପ୍ରବେଶ କରି ଭଗବାନ ପ୍ରାର୍ଥନା କରି ସେ ଜଳ ଭିତରେ ବୁଡ଼ି ମୃତ୍ୟୁବରଣ କଲେ, ମୃତ୍ୟୁବରଣ କଲେ। ତାପରେ ସେ ଜଡ଼ବ୍ରତ ହେଇଥିଲେ, ଜଡ଼ବ୍ରତ ଥିଲା ସମୟରେ ଏହିସବୁ ଏଇ ଜ୍ଞାନ ଦେଇଥିଲେ ରଘୁବଣଙ୍କୁ, ରାଜା ରଘୁବଣଙ୍କୁ, ପଞ୍ଚମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ଜଡ଼ବ୍ରତ ପରେ ଭଗବଧାମ ଗଲେ, ଭଗବଧାମରେ ଅଛନ୍ତି ସେମାନେ ଥିଲା, ଭଗବାନଙ୍କୁ ପାର୍ଶ୍ୱ ଦେଇକି ଭଗବାନଙ୍କୁ ଭକ୍ତ ହେଇଗଲେ ଗଲ ଧାମ। जय श्री भागवतम की, जय श्री गोपाल महाराज की, जय श्री गुरुदेव की, संवेद गौर भक्त कुंद की, निताई गौर प्रेमानंदे।